भगवते वासुदेवाय। श्रीमद् भगवद गीतार तृतीय अध्यायरु आमने श्रवण करथिले अष्टम श्लोक रु भगवान अर्जुन को कहुछन्ति, देख कर्म को कृत्रिम भावे तुम्हें त्याग कले तुम्हें निज शरीर को भी पोषण करवा असंभव हो। आटे गोटे कपटता, जेहेतु शरीर गोटे कर्ममय, शरीरटा मिलीगला मैंने किसी कर्म करिया को पड़े। तुम्हें जो अकर्म करने चाहो, कौन से कर्म न करके तुम रहा चाहो, ये संभव हम ना, कपटता हम कहीं। प्रत्येक व्यक्तिर गुण रही, किए सात्विक व्यक्ति, किए राजसिक व्यक्ति, किए तामसिक व्यक्ति। शरीर मैंने इंद्रियर समाहार, तादेह गुण रही। आए सब जहाँ कफ भात पित्त मूल मूत्र मांस ये जहाँ सब रही, तो मेद ये तो सब जड़ वस्तु रही, आत्मार उपस्थित समस्त कार्य कर गुण रही। गुणटा कौन कैसे, जमी आम गोटे अग्नि निटा जलुसी, आम हाँडे पकईदे किसी जिनसा, से कौन हम से फुट चाउल टाइम पकईद पाने रे अग्नि से कौन कर चाउलटा जलटा को उत्तप्त कर जर गुणटा जो रही है चाउल भितर भरी कर जिन सीझुची ना तापट को सृष्टि करम चित्तवृत्ति आम शरीर भितर गुण रही किए गुण मुक्त नुहत जहाँ शरीर मिल जाए मैंने तीन तीन टा गुण रही गोटे गुण ना कहीं पूरा सात्विक सेमती कही हेनी देवता मान कौन सात्विक पूरा सात्विक पूरा सात्विक नुहत मिश्र सत्व रजगुण पलि आस गुणर प्राधान्य रहे तीन टा गुण भितर जन गोटे गुणर प्राधान्य रहे तेना किए सत्वगुण रुहत अर्थ नुहत रजगुण तम गुण ना पुणी संग कर पलि आस संग्रदान पलि आस जगत रही स्थिर नुह जमदूत मैंने जमराज से कथा कही ना विष्णुत मैंने ना जमदूत मैंने विष्णुत से कथा काउंटर करजामी केस समस्ते नरक को जीवे ना कहीं नरक को जीवे ना पापड़ा समस्ते करेंगे ना कहीं करेंगे ना समस्त देहरे कौन अच्छी तीन टा गुण रही गुणर काम कौन ना तीन टा गुण केत साम्य अवस्था रोना गोटे कंपिटिशन प्रतिजोगित सब चलती तीन टा गुण भितर सब गोटे प्रतिजोगिता चलती केत सतुगुण केत रज गुण केत तम गुण भर जो प्रतिजोगिता प्रतिजोगिता भावनाटा चलती गोटे आ गोटे गुण को सरप्रेस करने दबाप सब प्रचेषा कर गोटे गुण से स्थिर होकर रही पारे ना तेना सी सात्विक व्यक्ति भी केत पलैस क्यों स्तर को तामसिक स्तर को पलि आस राजसिक स्तर को पलि आस केमी पड़े आसो ना जेहेतु ये जगत रत वस्तु रही कौन रज गुण तम गुण अच्छी सत्वगुण अच्छी चेतना तो खराब है तुम सत्वगुण जगह गल तुम रज गुण तम गुण आस बर्तमान देख तुम मंदिर मान पुझ मैंने जा मंदिर मान पुझ मैंने जो जाए मोबाइल फोटो उठा गोटे हस खुशी हाँ गोटे 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 सत्वगुण जगह भगवान से प्रभु अच्छा कि रज गुण प्राबल्य रही जा दबे सत गुण सब चलती गुण गुड सब प्रतिजोगिता चलती कौन सी व्यक्ति स्थिर भाव में गोटे गुण रही पार ना कारण गुण भितर प्रतिजोगिता गुटा चलती तीन टाइम गुण को बंधन कहुई प्रभुता परिभाषा लिखी ना सुना शिकुड़ी बंधन रूपा शिकुड़ी बंधन लुहा शिकुड़ी बंधन तीन टाइम बंधन हूँ बंधन किंतु किए क्या जो लुहा शिकुड़ी लुहा रशि बंधा जाए से स्वर्ण रशि बंधा जाए सी कह मुर्ण रशि बंधा है सुना रशि बंधा है बंधन ना ना रूपा रशि बंधा है बंधन आुहा रशि बंधा ना लुहा चेन बंधा है बंधन बंधन शब्द लगुच ना बंधन टा ना से खुशी हे मत सुना चेन बंधा है पुलिस आसी देखा आरेस्ट करी सुना चेन बांधिक नहीं जाए कोर्ट को सी खुशी जुड़ी बंधन ना हेल्ले जीव सब गुणर बंधन भितर रही तीन टा गुण रही गोटे गुण ना सत्वगुण रज गुण तम गुण कितु कलिजुगर प्राय राजसिक तमसिक प्राय प्राय मान जहाँ 90% उभव प्रायत राजसिक तमसिक ଆଉ ଏଇଟା ଯେତେ କଳି ବଢି ବଢିକା ଯିବ ଲୋକମାନେ ସେତେ ରାଜସିକ ତାମସିକ ତାଙ୍କ ଆହାର ବସ୍ତ୍ର ବ୍ୟବହାର ସବୁ ଜିନିଷ ରାଜସିକ ତାମସିକ ବଢିବ। ତେଣୁ ଯେତେବେଳେ ରାଜସିକ ତାମସିକ ଗୁଣଟା ବଢିଯିବ ସେଠି ଆଉ କ'ଣ ସତ୍ୱଗୁଣର ପ୍ରଭାବଟା ଆଉ ଜଣାପଡ଼ିବନି। ସେଥିପାଇଁ ତୁମେ ଯେକୌଣସି ଗୋଟେ ଅନୁଷ୍ଠାନକୁ ଯାଅ, ଯେକୌଣସି ଜାଗାକୁ ତୁମେ ଯାଅ, ଦେଖ ସେଠି ରଜଗୁଣର ପ୍ରାବଲ୍ୟଟା ଅଧିକା। ସେ ଲାଗୁଥିବା ଏଟା ଗୋଟେ ଧର୍ମ ଅନୁଷ୍ଠାନ, ଧର୍ମ କାର୍ଯ୍ୟ ହେଉଛି ଭଲ ମନ୍ଦ, ସେଠି ରଜଗୁଣ ତମ ଗୁଣ ସବୁବେଳେ ଛାଇ ଯାଇଛି। ଗୁଣର ଜିନିଷଟା ଗୁଣଟା ଗୁଣର ପ୍ରଭାବଟା ଯେଉଁଠି ଅଧିକା ହେଇଗଲା ତା ପ୍ରଭାବଟା ଅଧିକା ସେଠି ରହିଲା। ରାଜସିକ ଲୋକ ଅଧିକା ରହିଗଲେ ସେଠି କେଉଁ ପ୍ରଭାବଟା ରହିବ? ରାଜସିକ ପ୍ରଭାବ। ଆଗରୁ ଯେଉଁ ସବୁ ମେଳା ବସେ, ଯେଉଁ ଏଇ ମେଲନ ମାନଙ୍କ ଛୋଟ ପିଲା ମେଲନ ଯେଉଁ ମେଳା ବସେ କ'ଣ ବିକ୍ରି ହୁଏ ସେଠି? ସେଠି କ'ଣ ବିକ୍ରି ହୁଏ ସେଠି? ଏମିତି କେହି ବଜାର ବଜାର ଘାଟରୁ କେହି ଖାଉନଥିଲେ, ଖାଇବେ କା ହାତରୁ? ଗୁଡ଼ିଆ ହାତରୁ। ବେକରେ ଗୋଟେ କ'ଣ କଳା ସୁଧା ପକେଇଥିବ, ସେ ଆମିଷ ଆମିଷ ସେ ତାଙ୍କର ଆମିଷ ଖାଇବେନି, ଆମିଷ ପିଆଜ ରସୁଣ ଖାଇବେନି, ଲୋକ ସେଥିପାଇଁ ଭୋଗ ଲଗାଉଥିଲେ। ଆଉ ସବୁ କ'ଣ ମେଳନର ସବୁ ବିକ୍ରି ହୁଏ କ'ଣ? ଯେଉଁଗୁଡ଼ାକ ସବୁ ଯେଉଁ ଜିନିଷ ଗୁଡ଼ା ଖାଇଲେ ଲୋକର ଜାତିପତି ଯିବନି, ଯେମିତି ଆମର ଓଡ଼ିଶାରେ ଥାଏ, କାହା ହାତରୁ ମୁଁ ଖାଇବି କ'ଣ? ସେ ଶୁଷ୍କ ଜିନିଷ ବିକ୍ରି ହୁଏ, ଆଉ ଘର ବନଲା ଜିନିଷ ବିକ୍ରି ହୁଏ। ତୁମେ ବର୍ତ୍ତମାନ ସେଇ ଜାଗାକୁ ପଳାଅ, ଦେଖ ସେଇ ଯେଉଁ କଲଚରଟା ଥିଲା ସେତେବେଳେ ସାତିକ ଭାବ ନଥିଲା, ଠାକୁର ଜାଗା ଏଠି ଆମେ ଏ ଜିନିଷ ଖାଇବାନି, ଏଠି ଏ ଜିନିଷ ଇଏ କରିବାନି। ବର୍ତ୍ତମାନ ତୁମେ ସେଠିକି ଚାଲ ଦେଖିବ ସେଠି କ'ଣ ଅଛି, ଗୋଟେ ଚାଟ ଘୁଗୁନି ସେ ଯେଉଁ ବଡ଼ ଜିନିଷ ସବୁ ଚାଲିଲା, ହୋଟେଲ ସବୁ ପଳାଇଲା। କାହିଁକି ଏସବୁ ଗୁଣର ପ୍ରଭାବ, ସ୍ଥାନ ସହିତ କି ଦୋଷ ନାହିଁ, ଧର୍ମ ଅଧର୍ମ ସହିତ କି ଦୋଷ ନାହିଁ। ଜଣେ ସେ ଛଡ଼ି ମୋତେ ଫୋନ୍ କରିକି ପଚାରିଥାଏ, ସେ ସରଳ ଛଡ଼ି ତା ପଚାର ବିପଦ ପଡ଼ିଛି ମୋତେ ପଚାର, ତା ସାଙ୍ଗ କି ଖରାପ ବ୍ୟବହାର କରୁଛି, କଥାବାର୍ତ୍ତା ସବୁ କରୁଛନ୍ତି ଭକ୍ତ ହେଇକି ଏମିତି କଥାବାର୍ତ୍ତା ଖରାପ କରୁଛନ୍ତି। ସେ ମୋତେ କହିଲା, ସେ ଆସିବ ନୂଆ ନୂଆ ଭକ୍ତିକି ଆସିଛି, ସେ କହୁଛି ମହାରାଜ କ'ଣ ଭକ୍ତମାନେ ସବୁ ଏଇଭଳିଆ କଥାବାର୍ତ୍ତା କରନ୍ତି? ମାନେ ତାକୁ ଗୋଟେ କାମନା କାମ ଦୃଷ୍ଟିରେ କଥାବାର୍ତ୍ତା କରୁଛନ୍ତି, ସେ ଜିପିଲେଟି ତାର ବିପଦ ଅଛି। ମୁଁ ତାକୁ ବୁଝିବି, ମୋ ବାଟରୁ ଭଗବାନ ତାକୁ ଗୋଟେ ବୁଝି ଦିଅନ୍ତୁ। ମୁଁ କହିଲି ମା, କେଉଁ ଶାସ୍ତ୍ର ଲେଖାଯାଏନି ଗୋଟେ ସ୍ପିରିଚୁଆଲ ଲଷ୍ଟ ମେଟେରିଆଲ ଲଷ୍ଟ, ଲଷ୍ଟଟା ଗୋଟେ ଲଷ୍ଟ, କାମଟା ଗୋଟେ କାମ, ସେଠି ଆଉ କୁହା ହେବ କି ମାନେ ଆଧ୍ୟାତ୍ମିକ ବ୍ୟକ୍ତିର କାମ ଆଉ କ'ଣ ଭୌତିକ ବ୍ୟକ୍ତିର କାମ, କାମଟା ଆସିଲା ମାନେ ସମସ୍ତେ ଅନ୍ଧ, ସେ ପରିଭାଷା। ତୁମେ ଡିଭୋଟ ଭକ୍ତ ପାଖରେ ଗୋଟେ ଜିନିଷ ଆଉ ଲଗେଇ ପାରିବନି। ତୁମେ ଯେଉଁ କହୁଛ ଭକ୍ତ, ସେଠି ଭକ୍ତ ପାଖରେ ଏଇ ଜିନିଷ ଗୁଡ଼ା କେମିତି ଲାଗିବ? ସେଟା ନୁହେଁ। ଶାସ୍ତ୍ର ଯେତେବେଳେ ରେଫର କରାଯାଇଛି ଭାଗବତରେ, ତା ଭକ୍ତ କଥା ଶୁଦ୍ଧ ଭକ୍ତ କଥା ଆସୁଛି, ଆଉ ଯେତେବେଳେ ଡିଫରେନ୍ସ କରାଯାଇଛି ସେଠି ରଖେଇ ଦିଆଯାଇଛି, ଭକ୍ତାଭାଷ, କନିଷ୍ଠ ଭକ୍ତ, ମଧ୍ୟମ ଭକ୍ତ, ଉତ୍ତମ ଭକ୍ତ। ତେଣୁ ସେଥିରୁ କିଛି ଫରକ ନାହିଁ, କାରଣ ସେ ଭକ୍ତ ହେଇପାରେ, କିନ୍ତୁ ତାର ଯେଉଁ ଗୁଣର ପ୍ରାଧାନ୍ୟ ଥିବ ସେ ଗୁଣଟା ଅଧିକ ଆସିବ। ସେ ରାଜସିକ ଭକ୍ତ ଅଛନ୍ତି, ତାମସିକ ଭକ୍ତ ଅଛନ୍ତି, ଭକ୍ତ ଭିତରେ କ'ଣ ଡେଫିନେସନ୍ ଅଛି ନା? କ'ଣ ଭାବିଲେ ବୁଝୁଛ ନା ନାହିଁ? ତୁମର କେଉଁ ଭକ୍ତି? ତୁମେ ତାମସିକ, ତୁମେ ତାମସିକ ତାମସିକ ଲୋକ, ଟିକେ କ'ଣ ହେଲା ମାନେ ଗୋରା ମୁଣ୍ଡ ମଥା ଗରମ ହିଁ ସୋଦିସାଦି ପକେଇବ, ସେ ଭକ୍ତି। ତୁମେ ଜପ କରୁଛ, ଭଜନ କରୁଛ, ତାମସିକ ଭକ୍ତିରେ ଗଲା, ତାମସିକ ଭକ୍ତିରେ ତୁମକୁ କିଛି ମିଳିବନି, ତୁମେ ଶୁଦ୍ଧ ସତ୍ୟକୁ ଯିବାକୁ ପଡ଼ିବ। ଇଏ ଗାଉଁଲିଆ କଥା ନାହିଁ, ଯେଉଁ ଗାଉଁଲିଆ ସବୁ କଥା ଯେମିତି କହୁନ, ସିଏ ସବୁ ଭକ୍ତିରେ ନାହିଁ, ଇଏ ତ ଜାଣନ୍ତିନି। ଆସିଗଲେ ମାଳି ଦିଅ, ତୁମକୁ କିଏ ପଚାର କରିବ, ଗୋଟେ ମାଳି ଧରିଦେଲେ, ବସିଲା ଜପ କରିଲେ, ଧରୁଛ ମୁଁ ଭକ୍ତ ହେଇଗଲି ଆଉ କିରି ବାପା ଇଏ ଗୁଣ କାମ କେମିତି କରୁଛି ଦେଖ, ତୁମ ଜୀବନ ସାରା ମାଳି ପଡ଼ୁନା, ତୁମର ଗୁଣଟା ଯଦି ପ୍ରାଧାନ୍ୟ ରହିଲା, ତୁମର ସେ ଗୁଣ ସେଇ କାମ କରେ, ତୁ ସେ ଲୋକ କ'ଣ ଭକ୍ତ ହେଉଛନ୍ତି, ଏମିତି ଗୁଡ଼ା କ'ଣ ହେଉଛନ୍ତି, ଏମିତି ମାଡ଼ପିଟି କ'ଣ ଲାଗୁଛନ୍ତି, ଏମିତି କଥାବାର୍ତ୍ତା କ'ଣ କହୁଛନ୍ତି, ଅଭଦ୍ର ଭାଷା ଗୋଟା ତା ମୁଖରୁ କ'ଣ ବାହାରୁଛି? କାହିଁକି ସେଇଟା ତାମସିକ ଗୁଣଟା ପ୍ରାଧାନ୍ୟ ରହିଲା। ତାର କେଉଁ ଭକ୍ତ ହେଲା? ତାମସିକ ଭକ୍ତ, ଯାହା ରାଜସିକ ଗୁଣ ପ୍ରାଧାନ୍ୟ ରହିଲା, ଭକ୍ତ ହେଇଛି, କିନ୍ତୁ ତାର ଟଙ୍କା ପଇସା ଗାଡ଼ି ଘୋଡ଼ା ଭଲ ଖାଇମି ଭଲ ପିନ୍ଧିବି ଏ ବିଚାର ରହିଲା, ସେ କି ଭକ୍ତ? ରାଜସିକ ଭକ୍ତ। ସାତ୍ତ୍ୱିକ ଭକ୍ତ କିଏ? ଯିଏ ତାର ଧର୍ମାନୁଷ୍ଠାନ ସବୁ କରୁଛି କିନ୍ତୁ ତାର ଅଭିମାନ ଅଛି, ମୋ ଭଳିଆ ଭକ୍ତ କିଏ ନାହିଁ, ସେ ସାତ୍ତ୍ୱିକ ଭକ୍ତ। କିନ୍ତୁ ତିନିଟା ଯାକ ସେଇ ସୁନାଚେନ ରୂପାଚେନ ଲୁହାଚେନ, ଆମର ତିନିଟା ଗୁଣରୁ ଉପରକୁ ଯିବାକୁ ପଡ଼ିବ। ଆମେ ସାତ୍ତ୍ୱିକ ଭକ୍ତ ହବା ନିରାଜ, କିନ୍ତୁ ମିନିମମ ସାତ୍ତ୍ୱିକ ଭକ୍ତ ସ୍ତରକୁ ଆସିଲେ ତୁମେ ଭକ୍ତିର ଯାହାକୁ ତତ୍ତ୍ୱ ଗୁଡ଼ିକୁ ବୁଝିବାକୁ ପଡ଼ିବ, ତାପରେ ତୁମେ ଗୋଟେ କନଷ୍ଟାଣ୍ଟ ଷ୍ଟେଜରେ ରାଜସିକ ପ୍ରଭାବଟା ଯଦି ତୁମର ରହିଲା, ରାଜସିକ ତାମସିକ ସ୍ତର ରହିଲା, ଆଉ ତୁମେ କେତେବେଳେ ଡିଫିଟ ହେଇଯିବ ଠିକଣା ନା? ହିଂସା କରିବ ତାମସିକ ଭକ୍ତ କିଏ? ଅନ୍ୟକୁ ହିଂସା କରେ ପର ଉତ୍ସାହତନା ଅର୍ଥମ, ସବୁ ଭାଗବତ ପଢ଼ିଲେ ଥାଉ, ଅନ୍ୟକୁ ସବୁବେଳେ ପୀଡ଼ା ଦେବା, ଚୁଗୁଲି କରିବା, ୟା ନାଁରେ କହିବା, ତା ନାଁରେ କହିବା, ଏଗୁଡ଼ା ତାମସିକ ଲୋକଟା, ସିଏ ତ କିଛି କରିପାରିବେ। କିନ୍ତୁ ଭକ୍ତିରେ ତୁମେ ଭଗବାନ ଭଜନ କରିବ, କିଏ ଖରାପ ହେଲା? ତୁମେ ଏଇଟା କାହିଁ ଚିନ୍ତା କରୁଛ? ତୁମେ ଏଇଟା କାହିଁ ଚିନ୍ତା କରୁଛ? ତେଣୁ ଏଇଗୁଡ଼ା ସବୁ ତାମସିକ ଗୁଣ ଧର ତୁମେ ଯେତେ ଭକ୍ତି କଲେ କଣଟା ହବ ଲୋକ ସେମାନେ ଆଶ୍ଚର୍ଯ୍ୟ ଲୋକ ତ ଏଇଟା ଜାଣନ୍ତିନି ଆରେ ଭକ୍ତ ଗୁଡା ଏମିତି ହଉଛନ୍ତି ଭକ୍ତମାନେ ଏମିତି କଣ ହଉଛନ୍ତି ଭକ୍ତ ହେଇଯିବା ଏମିତି କଣ ହଉଛ ସେ କଣ କହୁଛନ୍ତି ଭକ୍ତମାନେ ଏମାନେ ଏମାନେ ସବୁ ଯୋଉ ଯାହା ଲେଖା ହେଇ ସନ୍ତ ଶିଷ୍ଟ ଭଦ୍ର ହଁ ଏଇଟା ସତ୍ୟ କିନ୍ତୁ ପୁଣି ଭାଗବତ କହିଦେଇଛନ୍ତି ତାର ଗୁଣ ହିସାବରେ ଭକ୍ତି ତ ଭକ୍ତିରେ ତାର ବୃଥା ଯାଉନି କିନ୍ତୁ ତା ସେଇ ଗୁଣ ପ୍ରାଧାନ୍ୟ ରହିଛି ସେ ସେଇ ଗୁଣର ଭକ୍ତ ସେଇଟା ଭଗବାନ ସେବାରେ ଲଗେଇଲା ଭଗବାନ କୃପା କଲେ ତାର ସେ ସପ୍ତମ ଗୁଣରୁ କୋଉଠି ଯିବ ରଜଗୁଣକୁ ରଜଗୁଣରୁ କୁଆଡ଼େ ଯିବ ସତ୍ୟଗୁଣକୁ ସତ୍ୟଗୁଣ ପରେ ସେ ଭଗବାନ କୃପା ପାଇଲେ ଗୁରୁ ବୈଷ୍ଣବ କୃପାରେ ଶୁଦ୍ଧ ସତ୍ୟକୁ ଯିବ କାହାକୁ ଦୋଷ ଦିଆଯିବନି କାହାକୁ ଘୃଣା କରାହବନି ସେ ତାମସିକ ଭକ୍ତ ହେ ରାଜସିକ ଭକ୍ତ ହେ ସାତ୍ତିକ ଭକ୍ତ କାରଣ ଗୁଣ ତ ରହିଛି ଆଉ ତୁମେ ଆଜି ତା ସାତ୍ତିକ ଭକ୍ତ ହେଇଛ କାଲି କ'ଣ ହେଇଯିବ ରାଜସିକ ହେଇଯିବ କେଉଁଦିନ ତାମସିକ ହେଇଯିବ ଏଇଟା ଚେଞ୍ଜେବୁଲ୍ ଏ ଜଗତର ସବୁ ଚେଞ୍ଜେବୁଲ୍ ଚାଲିବ ଆଉ ସାଧୁ ସଂଘଟା କାହିଁ ନିରନ୍ତର କରାହଉଛି କାହିଁକି ତୁମ ମଙ୍ଗଳା କହୁଛ ସବୁବେଳେ ମଙ୍ଗଳା ଦାଟନ କରିବ କାହିଁକି କହୁଛ ଏତେ ପୃଷ୍ଟ କାରଣ ଗୁଣରେ ଏଠି ଚାଲିଛ ହେଲେ ତୁମେ କହିଲେ ମୁଁ ଦୀକ୍ଷା ନେଇଗଲି ମୋର ସରିଗଲା ଯେ ଛାଡ଼ିବି ଟିକେ ମୁଁ ଦୀକ୍ଷା ନେଇଯିବି ତୁମ ଦୀକ୍ଷା ନେଇଟା କ'ଣଟା ତୁମ ଆଧାର ପାତ୍ର ତ ଠିକ୍ ନାହିଁ ତୁମକୁ ପିଓର ପାଣି ଦିଆଗଲା ପାଣିର ଦୋଷ କ'ଣ ତୁମକୁ ଭଲ ପାଣିଟା ମୁଁ ଦେବି ତମ ବୋଟଲଟା ଖରାପ ସେଥିରେ କ'ଣ ହବ ପାଣିଟା ଖରାପ ହେଇଗଲା ତୁମେ ଭାବୁନି ମୁଁ ଦୀକ୍ଷା ନେଇଗଲା ମୋର ରାତିରାତି ସମସ୍ତଙ୍କର ଗୋଟେ ଧାରଣା କ'ଣ ଆରେ ଦୀକ୍ଷାରେ ଗୁରୁ ମନ୍ତ୍ର ଦିଅନ୍ତି କିନ୍ତୁ ଶିଷ୍ୟକୁ ମନ୍ତ୍ର ସାଧନ କରିବାକୁ ପଡିବ ଗୁରୁ କୃପାର ଅର୍ଥ ନୁହେଁ ଗୁରୁ ତୁମକୁ କହିଦେବେ ତୁମେ ପାର ହେଇଯା ରାତିରେ ଏଇଟା ଏଇଟା ପ୍ରିନ୍ସିପୁଲ୍ ନୁହେଁ ଗୁରୁ କୃପା ଏଇଟା କୃପାଟା ଗୁରୁଙ୍କ ହାତରେ ବି ନାହିଁ କୃପା ଶକ୍ତିର ସ୍ୱରୂପ ହେଲା ଯାହାର ସେବା ଅଭିଳାଷ ଆସିଲା ଯାହାର ସମର୍ପିତ ହନ ଆସିଲା ସେ ତାକୁ ପଳେଇବ ତୁମେ ଯେ କୋଟିଏ ଟଙ୍କା ବାବୁଲି ମାନେ ତୁମେ ଦେଇଦେବ କହି ମୁଁ ମଠ କରିଛି ବାବୁ ସବୁ ସାହାଯ୍ୟ କରୁଛି ମୁଁ କୃପା ପାଇବି ସେମିତି କିଛି ନାହିଁ ସେଇଟା ତୁମେ କିଏ କହିଦେଲା ଯେମିତି ଦେଖିଛ ନା ସିନ୍ଦୁର ଲଗେଇକି ଲୁହା ଦଣ୍ଡ ଧରିଥାନ୍ତି ଦେଖିଛ ନା ସେ ବାବାମାନଙ୍କୁ ହାତରେ ସବୁ ପିନ୍ଧିଥିବେ ନାଇଁ ରୁଦ୍ରାକ୍ଷୀ ପିନ୍ଧିଥିବେ ଏଠି ମାରି ଦେଇଥିବେ ତାଙ୍କ ଚିତା ଦେଖିବ ନାକର ଟିକେ ଗୋଟେ ନାକର ଏମିତି ବଙ୍କା ହେଇଥିବ ସବୁ ଲଗେଇ ଦେଇକି ତାକୁ ଜୁହାର ବସେ କ'ଣ କହିବେ ଟେକି ଦେବି ଇଏ କରିଦେବେ ତୁମେ କ'ଣ କହ ଯାହା ବାବା ଆଶୀର୍ବାଦ ଦେଲେ ହେଇଯିବ କାମଟା ଆଉ ଯେ ଆମର ସେଗୁଡ଼ା ନୁହେଁ ଆମର ସେ ନାମ କୃପା ଶକ୍ତିର ସ୍ୱରୂପ ରହିଛି ତୁମେ ସମର୍ପିତ ହବ ତୃଣାନ୍ତପି ଭାବ ଆସିବ କୃଷ୍ଣ ସୁଖ ବିଳାସ ସଙ୍ଗ କରିକି କଥା ଶୁଣି ଯେତେବେଳେ ଆସିଲ ସେ ତାର ପଳେଇ ଆସିବ ପାଣିଟା କେନାଲ ଆସୁଛି ତୁମେ ତୁମର ତଳ ପାଣିଟା ଉପରକୁ ଉଠିବ କେମିତି ଉଠିବ ତୁମେ ଯେଉଁ ନାଳଟା କରିବ ଏ ଯେଉଁ କେନାଲ ପାଣିଟା ନାହିଁ ଆମର ଏଠି କେନାଲଟା ଯାଉଛି ଏଠି ଆମେ ପାଣିଟା ଆଣିବା ଆମ ବିଲକୁ କ'ଣ କରିବାକୁ ପଡ଼ିବ କେନାଲର ପାଣି ଲେବୁଲ ତଳକୁ କାଟିଲେ ପାଣି ଯିବ ନା କ'ଣ କରିବ ତୁ ଉପରେ ବନ୍ଧ କରିବ ତୁମର ଅବଲେ କଣ ଉପରେ ବନ୍ଧ ଚାଲାକ କରିକି ଏସବୁ କାମଟା କରିବ ତୁ ଉପରେ ବନ୍ଧ କରୁଛ ଉପରେ ବନ୍ଧ କଲେ କ'ଣ ପାଣି ଯିବ ଖାଲି ନାଳ କାଟି କାଟି ଫାଙ୍କା ହେଇଥିବ ପାଣି ତାର ବୋହି ପଡ଼ିବ ଚାଲାକ ଚଳିବନି ଏଥିରେ ଏଥିରେ କିଛି ଚାଲାକ କାମ ନାହିଁ ଏଠି ତୁମ ପାଣିଟା ଯାଉଛି ଏମିତି ତୋଳୁଆ ପାଣି କର ସେଭଳିଆ ଭଗବାନଙ୍କ କୃପା ସେବା ଏଇଟା ଯାଉଛି ତୁମେ ତୋଳୁଆ ବାଟ କର ତୁମେ ତୋଳ ହେଇଯା ତୁମେ ସମର୍ପିତ ହେଇଯା ଏଠି ବୁଦ୍ଧି କାମ କରେ ନା ଏଠି ବୁଦ୍ଧି କାମ କରେ ନା ଏଠି ବୁଦ୍ଧି ଦ୍ୱାରା ପାଇବାର ଜିନିଷ କିଛି ନାହିଁ କୋଉଟା ଭକ୍ତି ଯୁଗରେ ବୁଦ୍ଧି ଦ୍ୱାରା ପାଇବାର ଜିନିଷ କିଛି ନାହିଁ ବୁଦ୍ଧି ଖର୍ଚ୍ଚ କରିକି ତୁମେ ଭାବିଲ ଷ୍ଟାଣ୍ଡ ଫ୍ୟାଣ୍ଡ କରି ବର୍ତ୍ତମାନ କରି କୋଟିପତି ହେଇଗଲ ବୁଦ୍ଧି ଲଗେଇଛ ନା ଆଉ ଏଠି ବୁଦ୍ଧିରେ ପାଇପାରିବନି ଭଗବାନଙ୍କୁ ଏଠି ଆମ ବୁଦ୍ଧି କିଛି କାମ କରେନି ଆଉ ଗୋଟେ ଜଣଙ୍କୁ ବୁଦ୍ଧିରେ ଚାଲିବାକୁ ପଡେ ଗୋଟେ କୁହନ୍ତୁ ଏଇଟା ପର ବୁଦ୍ଧିଆ ଆଉ ଗୋଟେ ନିଜ ବୁଦ୍ଧିଆ ଏଠି ନିଜ ବୁଦ୍ଧିଆ ମରିବେ ସଂସାରରେ ନିଜ ବୁଦ୍ଧିଆ କ'ଣ ମରିଯିବ ନା ଆଉ ନିଜ ବୁଦ୍ଧି ଖର୍ଚ୍ଚ କରିବ ପରବର୍ତ୍ତୀ ବୁଦ୍ଧି ନିଜ ବୁଦ୍ଧି ଖର୍ଚ୍ଚ କରିବ ସଂସାରରେ ନିଜ ବୁଦ୍ଧିଆ ସଫଳ ପାଇବେ ଏଠି ନିଜ ବୁଦ୍ଧିଆ ଝୁଣ୍ଟିବ ଆଉ ସବୁବେଳେ ଝୁଣ୍ଟିବ ଆଉ ଏଠି ପର ବୁଦ୍ଧିଆ କାମ ପର ବୁଦ୍ଧିଆ ମାନେ ପର କଥା ନୁହେଁ ସବୁବେଳେ ଗୁରୁ ବୈଷ୍ଣବ ଆଚାର୍ଯ୍ୟଙ୍କ ପର ବୁଦ୍ଧିରେ ଯିଏ ଚାଲିଲା ସେ ବଞ୍ଚିବ ଶାସ୍ତ୍ର ବୁଦ୍ଧି ଶାସ୍ତ୍ର କହିଛି ତ ଆଉ ମୁଁ ଚାଲିବି ଆଉ ତୁମେ ଚାଲାକ ହେଇଯିବ ମୁଁ ଏମିତି କରିଦେବି ଏମିତି କରିଦେବି ସେଟା କପଟ ହେଲା ଝୁଣ୍ଟିବ ଆଉ ବାଟ ପାଇବେ ତେଣୁ ଏଇ ଭକ୍ତିରେ ଯେଉଁ ସ୍ଥିତି ଗୁଡ଼ାକ ରହିଲା ସାତ୍ତ୍ୱିକ ଭକ୍ତ ରାଜସିକ ଭକ୍ତ ତାମସିକ ଭକ୍ତ ଆମର କ'ଣ ଆମେ ନିର୍ଗୁଣ ସ୍ତର ବୁଝିବା ଭଗବାନଙ୍କ କୃପାଟା ପରେ ତ ନିର୍ଗୁଣ ସ୍ତର ବୁଝିବା ଗୁଣରେ ତାହେଲେ ଚାଞ୍ଚଲ୍ୟତା ସବୁବେଳେ ଚାଲିଛି ଏଠି କେହି କୌଣସି ବ୍ୟକ୍ତି ଯମରାଜ ଦୂତଙ୍କର କହିବା କଥା କୌଣସି ବ୍ୟକ୍ତି ଯେ ନରକକୁ ନ ଯିବ କିଛି କହିହବ କାହିଁ ସେ କଥା ତମ ଗୁଣ ହେଲା ପାପ କରିଦେଲା ପାପ କଲେ କୁଆଡ଼େ ଯିବ ନରକକୁ ଯିବ କିନ୍ତୁ ବିଷ୍ଣୁ ତମାନେ କହିଲେ ନା ହଁ କିନ୍ତୁ ତୁମେ ଜାଣିବା ଦରକାର ଭଗବାନଙ୍କ ନାମ କୀର୍ତ୍ତନ କଲେ ସିଏ ପାପକୁ କେହି ଯିବେନି କେହି ନରକକୁ ଯିବେନି ପାପଟା ଚାଲିଯିବ ସେଇଟା ଯମ ତମାନେ ଜାଣିନଥିଲେ ଯମରାଜ ସବୁ କହୁଛନ୍ତି ନରକକୁ ବାଟ କହିଛନ୍ତି ପାପ ବା କଥା କହିଛନ୍ତି କିନ୍ତୁ ନାମର ଯେଉଁ ଶକ୍ତିଟାକୁ ଯମରାଜ କହିନା ତୁମେ କ'ଣ କହିବ ତାହେଲେ ପାପ କଲେ ନାମ କରିଦେଲେ ସେ ପାପ ପଳେଇବ ସେଟା ଲାଗିଲା ଗୋଟେ ଅପରାଧ নামনা বলো হি যস্য পাপ হি বুদ্ধি। কবাবলা বুঝছো কি, তুমি যে ভুল কাম করে দাও, ঠাকুরের নাম করছি, ঠাকুর সেবা করছি, আও ভগবান কাম করছি না, আও তোমার বুদ্ধি আসলা কুড়ি না ভগবান, সেখানে ধার্মিক লোক মানে বেশি পাপ করা মতো হুয়ে মানে বেশি নুহে, ধার্মিক লোক মানুষ সেমানে কোণ লোভবশত অজ্ঞানতাবশত কামনাবশত কর্মী লোক মানে এটা কু অধর্ম বলে নজাণিকি করতে, পরকু ঠকিকি পয়সা আনবা এটা অধর্ম বলে লোক জাঁতে, দোকানে কে ছুয়াটা দেখবে সে ছুয়া ছুয়াটা দেখলে দুই পয়সা বড়াই দেবে, করে দেবে দুই টাকা টাকাটা বড়াই দেবে, সে কারণ বিকুচু দিন বসছু সে অধর্ম বলুন, এটা অধর্ম নেই, কিন্তু ধার্মিক লোকর যে অধর্মতা এটা গোটে বহুত বড় ক্ষতি কপটতা, কাইকি সে ধর্ম বল তার আসছে, মু তো ঠাকুর ভক্ত এটা কলে কোণ আসে, মু তো নাম করছি অসুবিধা কোনটা হল, তেমন এই যে নাম বলার পাপ বুদ্ধি এটি লাগিল, আর সে নাম তার হব ঠাকুর নাম হব, সে নামটা ইউজ করছে আ ভক্ত বেশ তো ভক্ত হচ্ছে ফেসিল উঠে ভক্ত বেশ নিয়ে গেল, আর যুয়াড়ে গেলে মতো প্রসাদ মিলবে, যোগ ইস্কন বসছি প্রসাদ পাইবি, যোড়ি যিনি বসিবি, যোগ গাড়ি গলি গলি মতো ফাঁকা মিলব, এটা তোমার নাম অপরাধ সব লাগবে, তোমার ভক্ত বেশটা ধরিকি ভগবান নামটা করে তুমি সব ফায়দা নেছ, ভগবান নাঁ কলেকশন করে দেব, তুমি নিজে নিজে খরচ লগাইব, তুমি নাম বলে বাপ ধরলে সিধা নরকুকু কে ভক্ত যায় না, এই বাটে নরকুকু যায়, এটা মনে গোটিয়ে মনে রাখিদেব, ভক্ত নরকুকু যায় না, কিন্তু এই যেতবে না ভগবান না কইকি নাম বলার পাপ বুদ্ধি কাম করি তার ইন্দ্র সুখ করিব, পাপ পড়ে কাজ সে কর্মী টু নিয়ে কর্মী কম করছি দেশ সেবা করছি লোক সেবা করছি, আর তুমি ঠকি দেছো ধর্ম বিষয়ে বহু ক্ষতি যাবে, এই জীবনের এই কথাটি পড়েছি, জীবনের কে গুণর মুক্ত নুহতি, গুণর মুক্ত কে হয়ে পাব যে অব্যবিচারী ভক্তি ভগবান মানুষ যে অব্যবচারী না ভক্তি যোগ না সে বোধ ভক্ত মানে নিরন্তর যে ভগবান সেবা কলা নাম কলা সি কেবল ই ভক্তি গুণ আসিপার নয় রাজসিক তামসিক গুণর প্রভাব প্রচুর ভাবনাটা তো প্রচুর রয়েছে ভক্তিটা সে রাজসিক ভক্তি তামসিক ভক্তি সাত্বিক ভক্তি পুরো তাপরে আমি যাব শুদ্ধ সত্য ভক্তি, শুদ্ধ সত্য ভক্তি ভক্তির ভক্তির অনুভব আসে এটা ভক্তির স্টেজটা তা মানে নুহে যে আমি সাত্বিক ভক্ত রাজসিক ভক্ত তামসিক ভক্তকে ঘৃণা করিয়া কারণ সবুড়ে চেঞ্জেবল চালছে, কালি যাবো তো ভাবুলে সাত্বিক ভক্ত দেখলো সে আজ তামসিক হয়ে গেল, নিরন্তর সাধু সঙ্গ ভগবান কথা নাম সংকীর্তন আপনি ডিলা কলা মানে পশিছ মুন্ডে ভক্তি তো কোণ তুমি তিলক ডেলি তিলক 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 চাল মালাক মালা চাল সেবা সেবা চাল প্রসাদ সব চাল হবেন কিছু পরিবর্তন গুণ বহুত বলবান, কৃত্রিম ভাবে কথা পড়ে এই যে পূর্ব দিন কৌছ না লোক দেখে না তুমি কিছু করে পারবে, লোক দেখে না তুমি তুমি কিছু করবে, লোক দেখে না যা তুমি করব তুমি ঠকিযো, সব মনে রাখা দরকার ভগবান কেবে হলে লোক দেখে কার্য করুক লোক ভগবান ভালো পাঁতি বুঝিপারছ না, ভাবলে মদুয়াটা মদ খাইকি যাচ্ছে সে পড়লে লোক তাকে উঠেবে বুঝিপারছ না, গোটে মদুয়াটা মদ খাই যাবে সে পড়িয়ে তাকে যদি পাঠে পড়লে আক্সিডেন্ট তাকে উঠাও কিন্তু মদুয়াটা দয়া আসলে বুঝিপার না, তুমি ভালো লোকটা যাও যা তুমি তুমি ভারি দাম্ভিক তুমি পড়ি যা তুমি উঠে না মরু সে লোকটা আর বদমাসটা দেখ তুমি গোটে ভালো লোক তুমি মদ পিব না তুমি লোক উঠেবে কিন্তু মদুয়াটা পড়িগলে হ্যাঁ মদুয়াটা উঠে দিয়ে উঠে দিয়ে সাহায্য কর, আচ্ছা সে মদ্যপ কিন্তু ন্যাচুরাল লোক জানুন এটা হচ্ছে মদ্যপ তা দয়া আসছে যে আর্টিফিসিয়াল তা প্রতি কাহার দয়া রয়ে কৃত্রিম লোক গুড়া প্রতি কাহার দয়া রয়েছে ভগবান কিন্তু দয়া করি ভগবান দয়া করতে কপট ধন্দা ভালো না প্রভু সেটা কৌছেন অর্জুন সেটা কৌছেন অর্জুন গোটে কপট করছেন না অর্জুনকর যে যুদ্ধ ত্যাগ করি যাওয়াটা যে কৌছেন কোটিকি সন্ন্যাস পাই এটা গোটে কপটতা গোটে ট্রিকলে আভয়েড করা চাহুন কপটতা করছেন কম কপটতা করছেন তাঁর কপটতা কোণ আসছে মানে মু এটা কলা মানে লোক মানে মতো প্রশংসা করবে মু কেন গোটে দায়ী হবি মু এটা কাই গোটে এত যুদ্ধ পাই কিন্তু তাঁর সেটা গুণ নুহে এই কপটতা তা ভিতরে ভগবান তো এটা মুহ পঠাইছেন কিন্তু কপটতাটা আমি শিখা যাচ্ছে দেখো কপটা আসলে লোক কম করবে তার স্ত্রী যেটা নুহে সেটা সে করা চাইব অর্জুন সন্ন্যাসী শিবা নিজের অলকার ধুলে ভীমর ভীমর তার যা কুন্দ হাত কষা কষি হোলে কোটি বন ভিতরে কেবে সরিব কেতে অজ্ঞাতবাস কেবে সরিব যা লগাইবা মাড দুর্যোধন মারি সফা করিয়া সি তো অলকার ধুলে বর্তমান কুয়াড়ে কিন্তু হচ্ছে କପଡ଼ଟା ବସିଗଲା। ତ ସ୍ୱାଭାବିକ ନ ହେଇପାରିଲ, ବର୍ତ୍ତମାନ ଗୋଟେ ଚ୍ୟାଲେଞ୍ଜ କ'ଣ ବସିକି ତୁମେ ଚିନ୍ତା କରନା, ଆଗରୁ ଲୋକ ଟିକେ ତୁମ ଗାଁର ଭାବିଲେ ଠାକୁରାଣୀ ଅଛନ୍ତି, କେଉଁଠି ଅଛନ୍ତି, ହଁ ଗାଁ ଭିତରେ ଅଛନ୍ତି, ଆଗରେ ଗାଁ ଠାକୁରାଣୀ ମାନେ କହିଦେବେ। ତୁମେ ଦେଖ ଲୋକମାନେ ଏତେ ଗୁଡ଼େ ଭକ୍ତ ନଥିଲେ, ସେ ଶୁଖୁଆ ମାଛ ଖାଉଥିଲେ, ସେ ଶୁଖୁଆ ମାଛ ଖାଇବେ, ସେ ଗୁରୁବାର ଦିନ ଆଜି ଗୁରୁବାର ଅଛି ଲୋ ସଂକ୍ରାନ୍ତି ଅଛି ଲୋ, ସେ ବୁଢ଼ୀ ମାଛ କହୁଥିଲେ, ଆଜି ସଂକ୍ରାନ୍ତି ଅଛି ଲୋ, ତୁ ଶୁଖା ପୁଖା ପୋଡ଼ିବୁନୁ, ଗରିବ ଲୋକ ସବୁ କଥାବାର୍ତ୍ତା ହେଉଥିଲେ, ମାଛ ଖାଇବୁନୁ। ଦେଖ ସେମାନେ ଏତେ ବଡ଼ ଭକ୍ତ ନଥିଲେ, ସେ ଗାଁ ଗଣନା ଠାକୁର ପଥର ଥିବ ନା, ସିଏ କିନ୍ତୁ କହିଦେବେ ଏ ଗାଁର ହଇଜା ଆସୁଛି ମା, ସେ ଗୋଟେ ଗୋଟେ ବୁଢ଼ୀ ମାଙ୍କ ଦେହରେ ଶିଶୁ ଲାଗିବେ। ଆରେ ସେମାନେ ମୁଁ ସେ ଚିନ୍ତା କରି ଦେଖୁଛି ନା, ଗାଁ ଗଳିଆ ଲୋକଙ୍କୁ ଠାକୁର ସବୁ ସ୍ୱପ୍ନ ଦେଉଥିଲେ, ଏତେ ସବୁ ଜିନିଷ ଥିଲା, କୁଆଡ଼େ ବୁଡ଼ିଗଲାଣି ଆଉ କାହିଁକି ଦେଉଛି ନା। ସେମାନେ ଯେତିକି କରୁଥିଲେ ତାଙ୍କର କ'ଣ ଥିଲା, ନେଚୁରାଲ। ଆଉ ବର୍ତ୍ତମାନ କ'ଣ ସବୁ ଲୋକ ସବୁ ଆଠିକି ଲୋକ ଦେଖାଣିଆ, ଆଉ ସବୁ ଲୋକ ଦେଖାଣିଆ ହେଲା, ଲୋକ ଦେଖାଣିଆ କାମ କଲେ କେହି ଭଲ, ଏ ଦେଖୁଣ ଗଣେଶ ପୂଜା ସରସ୍ୱତୀ ପୂଜା ଏ ପୂଜା ପୂଜା ବଢ଼ିଛି ନା ନାହିଁ, ପ୍ରବଚନ ପୂଜା ଧର୍ମାନୁଷ୍ଠାନ ବଢ଼ିଛି ନା କମିଛି, ସବୁ ବଢ଼ିଛି, କିନ୍ତୁ ଫଳ କିଛି ନାହିଁ। ଫଳ କାହିଁକି ନାହିଁ, ସବୁ କୃତ୍ରିମ ଚାଲିଛି, ଆର୍ଟିଫିସିଆଲଟା ବେଶୀ, ଆଉ କୃତ୍ରିମଟା ହେଲା ଭଗବାନ ଭଲ ପାଇବେନି, ସେ ମଧୁଆ ଦେଖୁନା ନ୍ୟାଚୁରାଲ ବୋଲି ତାକୁ କିଏ ଉଠଉଛି, ସେ ଭଦ୍ର ଲୋକଟା ବଦମାସ ହେଇଛି ତାକୁ କିଏ, ଏଇଟା କୃତ୍ରିମ ଲୋକଟା ପଡ଼ିଥାଉ ଚାଲ ବଦମାସ ଠିକ ସେ ହେଇଛି, ଭଲ ହେଇଛି, ଏକ୍ସିଡେଣ୍ଟ ହେଇଛି। ବର୍ତ୍ତମାନ ସେମାନେ ଏଇଟା ଗୋଟେ କପଟ ତାଟା ପ୍ରବେଶ କରିଗଲା, ସେଟା ସେଇଟାକୁ ଭଗବାନ ବାରଣ କରୁଛନ୍ତି ଅର୍ଜୁନଙ୍କୁ, ତୁମେ କ'ଣ ଯୁଦ୍ଧ କରିବନି କହୁଛ, ତୁମେ କ୍ଷତ୍ରିୟ ମାନେ ତୁମର ଗୁଣ ଅଛି, କେଉଁ ଗୁଣ, ରାଜସୀୟ ଗୁଣ, ଯୁଦ୍ଧ କର। ଅର୍ଜୁନ ପ୍ରଶ୍ନ କରିବେ ବର୍ତ୍ତମାନ ଯେ ନନୁ କର୍ମତେ ବନ୍ଧୁ ଭବେତ୍ କର୍ମଣା ବଧ୍ୟତେ ଜନ୍ତୁ ଇତ୍ୟାଦି ସ୍ମରଣ ଅଚେତ ହି ଚେ ତତ୍ରାହ। ଯଦି ଅର୍ଜୁନ କହିବେ ଆପଣ କହୁଛନ୍ତି ମୋତେ କର୍ମ କରିବା ପାଇଁ, କିନ୍ତୁ କର୍ମ ଦ୍ୱାରା ବନ୍ଧନ ହୁଏ, କର୍ମଣା ବଧ୍ୟତେ ଜନ୍ତୁ, ଜୀବ ଯୋଉ ବନ୍ଧନରେ ପଡ଼େ କେଉଁଥିପାଇଁ ପଡ଼େ, କର୍ମ ପାଇଁ ପଡ଼େ, ଆପଣ କର୍ମ କରିବା ପାଇଁ କେମିତି କହୁଛନ୍ତି, ଭଗବାନ ଉତ୍ତର ଦେଉଛନ୍ତି ଯଜ୍ଞାର୍ଥେ କର୍ମଣ ଅନ୍ୟତ୍ର ଲୋକୟମ୍ କର୍ମ ବନ୍ଧନ ତଦର୍ଥ କର୍ମ କୌନ୍ତେୟ ମୁକ୍ତ ସଙ୍ଗ ସମାଚରେ। ବିଷ୍ଣୁଙ୍କ ପ୍ରୀତ୍ୟାର୍ଥେ ବା ଯଜ୍ଞ କର୍ମ ବା ଯଜ୍ଞାର୍ଥେ କର୍ମ କରିବାକୁ ହେବ, ନଚେତ୍ କର୍ମ ବ୍ୟକ୍ତିକୁ ଏ ଭୌତିକ ଜଗତରେ ବାନ୍ଧିବ। ତେଣୁ ହେ କୁନ୍ତୀ ପୁତ୍ର, ତୁମେ ତାଙ୍କର ଭଗବାନଙ୍କର ପ୍ରୀତ୍ୟାର୍ଥେ ତୁମର କର୍ତ୍ତବ୍ୟ କର୍ମ କରିଯାଅ, ଏବଂ ତାହା କଲେ ତୁମେ ସର୍ବଦା ଅନାସକ୍ତ ହୋଇ ରହିପାରିବ ଏବଂ ବନ୍ଧନ ମୁକ୍ତ ହୋଇପାରିବ। ସେ ଯୁଦ୍ଧ କର୍ମଟା କରିବା ପାଇଁ ଚାହୁଁନାହାନ୍ତି, କାହିଁକି ଭାବୁଛନ୍ତି ଏଇଟା ହେଉଛି ଘୋର କର୍ମ, ତପସ୍ୟା କରିବାଟା କ'ଣ ଭଲ କର୍ମ, କିନ୍ତୁ କର୍ମଟା ବନ୍ଧନର କାରଣ ହୁଏ, ପୁଣି କର୍ମଟା ମୁକ୍ତିର କାରଣ ହୁଏ। ଶରୀରରୁ ଯେଉଁ ଶରୀର ମିଳିଛି ସେ କର୍ମ ପାଇଁ ମିଳିଛି, ତେଣୁ କର୍ମ ବନ୍ଧନ କେମିତି କାରଣ ହବନି କହିଲେ ଯଜ୍ଞାର୍ଥେ କର୍ମଣ ଅନ୍ୟତ୍ର ଲୋକ ଏମ୍ କର୍ମ ବନ୍ଧନ। ଆଚ୍ଛା ଭକ୍ତିମୟ ଠାକୁର କ'ଣ ଭାଷାରେ ଲେଖିଲେ, ହରିତୋଷଣାର୍ଥ ନିଷ୍କାମ କର୍ମକୁ ଯଜ୍ଞ କୁହାଯାଏ। ଯଜ୍ଞଟା ଖାଲି ଘିଅ ଢାଳିକି ଯଜ୍ଞ କରିଦେଲେ ଶୁଆ ଶୁଆ ସେଟା ଯଜ୍ଞ ନୁହେଁ, ଯଜ୍ଞର ଅର୍ଥ କ'ଣ ଏଠି ଏଇ ଶବ୍ଦର ଯଜ୍ଞର ଅର୍ଥ, ଯଜ୍ଞାର୍ଥେ କର୍ମଣେ ଅନ୍ୟତ୍ର ଲୋକୟମ୍ କର୍ମ ବନ୍ଧନ। ଯଜ୍ଞାର୍ଥେ ସେ କହିଲା ହରିତୋଷଣାର୍ଥେ, ଏଇଟା ହରିତୋଷଣ ପାଇଁ ହେଉଛି, ତୁମେ ସେଟା ଭଗବାନଙ୍କର ପ୍ରୀତି ପାଇଁ ହେଉଛି, ହରିତୋଷଣ ନିମିତ୍ତ ନିଷ୍କାମ କର୍ମକୁ, ଭଗବାନଙ୍କର ପ୍ରୀତି ନିମିତ୍ତ ନିଷ୍କାମ କର୍ମକୁ ଯଜ୍ଞ କୁହା। ଆଉ ସବୁ କଥାରେ ତୁମର କିଛି ସ୍ୱାର୍ଥ ରହିଛି, ସେଟା କ'ଣ ନିଷ୍କାମ ହେଲା ନା ହରିତୋଷଣ ହେଲା, ସେ କିଛି ନାହିଁ। ସେଦିନ ଗୋଟେ ବର୍ତ୍ତମାନ ବେଳେବେଳେ ଭକ୍ତ ଆଶ୍ଚର୍ଯ୍ୟ ହେଲେ, ସେ ଏତେ ଦିନ ସେବା କରିଛି, ଏତେ ଦିନ ଏହା କରିଛି, କେମିତି ଏଇଟା ଏମିତି ହେଉଛି, କିରେ ସେଟା କ'ଣ କରିଛି, ଦେଖ ସେ ହରିତୋଷଣ ପାଇଁ କରିଛି କି ନାହିଁ, ଭଗବାନ ସେବା ପାଇଁ କରିଛି ତ, ଭଗବାନଙ୍କ ପ୍ରୀତିବିଧାନ ପାଇଁ କରିଛି କି, ଆଉ ଦ୍ୱିତୀୟ କ'ଣ ନିଷ୍କାମ ଭାବରେ କରିଛି କି, ସେତିକି ନକଲେ ତୁମର ହବନି, ଯଜ୍ଞ କର୍ମ ହେଲାନି ଆଉ କର୍ମ ବନ୍ଧନ ଆସିଗଲା। ତୁମେ ଲୋକ ଦେଖିବା ପାଇଁ କରୁଛ କି ନିଜେ ବଞ୍ଚିବା ପାଇଁ କରୁଛ କି ସ୍ୱାର୍ଥ ରଖିକି କରୁଛ, ସେ ଯେମିତି ଭୀମସେନ ଗଲା ଏଠି ଆମର ବିରାଟ ବିରାଟ ରାଜା କେତେ ଗଲା, ସେ ପାଞ୍ଚ ଭାଇ କଥା ହେଲା ନା, ଆମେ ତ ଯିବା ଆମେ କ'ଣ କରିବା, ସତମେଶ୍ୱର ରହିବା ଅଜ୍ଞାତବାସ, ଭୀମସେନ ଗଲା ଗୋଟେ ବଡ଼ ଉଡ଼ା କାମ ହବ, କପଡ଼ଟା କ'ଣ ଏଟା ତ କପଡ଼ କାମ ଆମେ କରୁଛେ ଗୋଟେ ବର୍ଷ ଏଠି ରହିବା, କାରଣ ଆମକୁ ତ ଆଶୀର୍ବାଦ ମିଳିଛି, ଯକ୍ଷ ଆଶୀର୍ବାଦ ଦେଇଛି, ତେଣୁ ଗୋଟେ କାମ କରିବା ଆମେ, ତୁମେ ଭାଇ ତ ଯୋଉଠାରେ ଚଳି ତୁମେ ଧାର୍ମିକ ଲୋକ, ସେ ତ ଅର୍ଜୁନ ପବନ ପିଇକି ରହିବା ଲୋକ, ଯୁଧିଷ୍ଠିର ତାଙ୍କର ପାଣି ପିଇକି ରହିବା ଲୋକ, ନକୁଳ ସହଦେବ ତାଙ୍କର କିଛି ନାହିଁ, ଭାଇ ମୋର ଖାନା ନହେଲେ ଚଳିବନି, ମୋର ତୁମେ ଯାହା କରୁଛ କୁହ, ମୋର ପେଟ ଭରିବା ପୁରିବାର ଅଛି। ତେଣୁ ତୁମେ ଯୋଉ ତାଙ୍କ ସହ ରୋଲ ହେଇଥିଲା, ବଣ୍ଟା ହେଲା, କିଏ କଣ ରୋଲ କରିବ, ସେ କହିଲେ ମୁଁ ମୋର ରୋଷେଇ କରିବି। ଭାବିଲେ ବୁଝୁଛ ନା ନାଇଁ? ଦେଖୁନା ସେ କର୍ମ କରୁଛି। ସେ ଥିଲେ ଜଣେ, ସେ ପ୍ରଭୁ ଜଣେ ଥିଲେ, ଆଉ ସେ ଆମର ଜଣେ ଭକ୍ତଙ୍କର ବାପା। ଆଉ ସେ ଗଲେ ସେ ଗୋଟେ ମଠ ରହିଲେ, ସେ ଗୋଟେ ଛୋଟ କୋଡ଼ିଆ ମଠରେ ସେ ରୁହନ୍ତି। ମୁଁ ସେଠି ଶୁଣିଥିଲି, ତାହେଲେ ସେ ରହୁଥିଲେ ବାଲେଶ୍ୱର, ସେଠି ଶୁଣିଥିଲି। ହଁ ସେ ଆସିବ, ପେଟ ବଥା ହେଇଗଲା। ଆଉ କ'ଣ ଗୋଟେ ଆଶ୍ଚର୍ଯ୍ୟ ନାଇଁ, ଏତେ ବର୍ଷ ଭଗବାନଙ୍କ ସେବା କଲା, ତାର ଗୋଟେ କେମିତି କ'ଣ ହେଉଛି, ତାର ଏମିତି ହେଇଗଲା, ତାର ଆରେ ଏଇଟା କିଛି ବଡ଼ କଥା ନୁହେଁ। ସେ ଯଜ୍ଞକର୍ମଣା କଲାନି, କର୍ମବନ୍ଧନ ସେ ହେଲା। ଯଜ୍ଞକର୍ମଣା କ'ଣ ଆଚାର୍ଯ୍ୟଙ୍କ ମାନେ ଦେଖୁନା, ହରି ତୋଷଣାର୍ଥେ ନିଷ୍କାମ କର୍ମକୁ ଯଜ୍ଞ କୁହାଯାଏ। ଭଗବାନଙ୍କ ପ୍ରୀତି ପାଇଁ କରୁଥିବା ପ୍ରଭୁଙ୍କର କର୍ମଟା, ଏଇଟା ଫୁଲଟା ହଉ, ଫଳଟା ହଉ, ରୋଷେଇଟା ହଉ, ଭଗବାନଙ୍କର ଝାଡ଼ୁ ମରା ହଉ, ଏଇଟା ପ୍ରଭୁଙ୍କର। ଆଉ ମୋତେ ପ୍ରଶଂସା କରିବ, ମୋତେ ବଡ଼ କହିବେ, ଭଗବାନଙ୍କ କାମ କରୁଛ, ତୁମେ ବଡ଼ ହେବା ପାଇଁ ଚାହୁଁଛ, ତାହେଲେ ଭଗବାନ କିଏ ହେଲା? ଭଗବାନ କିଏ ହେଲା? ତୁମେ ଭଗବାନ କର୍ମ କରିକି ତୁମେ କହୁଛ ମୋତେ ଲୋକ ସମ୍ମାନ, ଭଗବାନ ପୋଷ୍ଟା ତୁମେ ନେଇଗଲ, ସରିଲା ତ ଆଉ କ'ଣ ସରିଗଲା ତ? ଭକ୍ତିର ସୁଖ ମରବଡ଼ା କିଏ ବୁଝୁନାହାନ୍ତି ନା? ବାଡ଼ି ପିଟି ହେଲେ କ'ଣଟା ଭାବିଲେ ବୁଝୁଛ ନା ନାଇଁ? ତୁମେ ଝଣ୍ଡା ଗୋଟେ ଭାବିଲେ ସବୁ କରୁଛନ୍ତି, କୁହ ମାଇକ୍ରେ ଡିକ୍ଲାର ଭାବିଲେ ସବୁ କରିଦେଇଛି। ଆଉ କହିଲେ ତୁମେ ଯାହା କଲେ ସୁର ହେଇଗଲେ, ଶୁଣ ହେଇଗଲା ଆଉ କ'ଣ? ଦାନ ଦେଇକି ଯେମିତି ଦେଖିଲେ ନାହିଁ, ଦାନର ଦାନ ଦେଇକି କହିବନି, କରିକି କହିବନି, ତୁମେ ନ କହ। ତୁମ ଭିତରେ ଯଦି ଭାବୁଥିଲେ ସେ ଭଗବାନ ଜାଣି ଦେଉଛନ୍ତି, ଏଇ ତ ସବୁ କରିକି ଚାହୁଁଛି ମୋତେ ସବୁ ଲୋକ। ମନ୍ଦିରକୁ ଗୋଟେ ଜଣେ ଭକ୍ତ ଆସିଛି, ସେ ତୁମକୁ ପ୍ରଣାମ ନ କଲା, ଭଗବାନଙ୍କୁ ପ୍ରଣାମ କଲେ କି ନାହିଁ, ମନ ଦୁଃଖ ହଉନି? ଆମକୁ ପ୍ରଣାମ ନ କଲେ, ଆମକୁ ପ୍ରଣାମ କଲେନି? ଦେଖ ତୁମକୁ ଯେ ପ୍ରଣାମ କରିବନି, ଯେତିକି ଭଗବାନ ପ୍ରଣାମ କରିବ ଯଦି ଦୁଃଖ ନ ହବ ତୁମକୁ, ଆରେ ମୋତେ ପ୍ରଣାମ ହରିକୃଷ୍ଣ ଟିକେ କହିଲେନି? ତେଣୁ ଜଣେ ନିଷ୍କାମ ହବା, ହରି ତୋଷଣ କାମ କରିବା, ସେଇଟା ଯଜ୍ଞ କର୍ମ। ମେନ୍ ପରିବାରଟା ଧରିବା, ଭଜନଟା କ'ଣ ତୁମେ କରିବ? ତୁ ସକାମ ଭିତରେ ରହିଗଲା, ଆଉ ସେ ସାଇକେଲ ଭାବିଲେ ଫେରିବେ ନା, ଗୋଟେ କ'ଣ ଥାଏ ଫିବୁଲ ନା କ'ଣ ଫେରିବ, ଗୋଟେ ଥାଏ କଟିଗଲା, କଟିଗଲେ କ'ଣ ହବ? ଖାଲି ଘୁରୁଥିବ, ମାରୁଥିବ, ତୁମ ପେଣ୍ଡେଲ ମାରିଥିବ, ଘୁରୁଥିବ ବର୍ତ୍ତମାନ, ସେ ତୁମର ପେଡ଼ଲ ମାରଟା ଚାଲିଛି, ତିଲକ ମାରିଦେଇକି ତୁମେ ଯୋଉ ଚାଲି ଆସୁଛ, ସବୁ ପେଡ଼ଲ ମରାଗଲା ବେଶୀ ନା ବର୍ତ୍ତମାନ, ଆଉ ସବୁ ପେଡ଼ଲ ମରାଗଲା। ମୁଁ ଦେଖିଲା ଗୋଟେ କଟିଯାଇଛି, କଟିଗଲା କ'ଣ, ସେ ଖାଲି ତ ଘୁରୁଛି ଆଉ କ'ଣ? ହଁ ଏତେ ବର୍ଷ ଭଜନ କଲେ ଜାଗର କ'ଣ କଟିଗଲେ, ଆଉ ଖାଲି ଘୁରୁଛି ଆଉ କ'ଣ? ବର୍ତ୍ତମାନ ନିଷ୍କାମ ହବା ଆଉ ହରି ତୋଷଣ, ଏ ଦୁଇଟା ନାହିଁ। ଭଜନ ଏଟା ହେଲା ପ୍ରାଣ, ଏଟା ତ ଫାଉଣ୍ଡେସନଟା, ଫାଉଣ୍ଡେସନ ତୁମର ଲୁଜ୍, ଆଉ ଫାଉଣ୍ଡେସନଟା ତୁମର ଲୁଜ୍। ଆଉ ସେତେବେଳେ ଛାତ ପକେଇଲେ କ'ଣ, କେତେ ଜଲ୍ଦି ଗଳିବ ଆଉ? କେତେ ବର୍ଷ ଆଉ ତୁମେ କେତେ ବର୍ଷ ଭୋଜନ କର, କ'ଣ କର, ଅଟକିଯିବ ଆଉ? ଏଇ ଯଜ୍ଞାର୍ଥ କର୍ମ ଅନ୍ୟତ୍ର, ସେଇଟା କୁହାଗଲା। ସେ ତାଙ୍କ ବାପା ଯାଇଛନ୍ତି, ରହିଛନ୍ତି, ସେ କହିଲେ ଆମେ ତ ଇସ୍କନ ରଖିବନି, ବୟସ ହେଇଗଲାଣି, ତାଙ୍କୁ ନେଇକି, ସେ ଆମ ଇସ୍କନ ଭକ୍ତ, ତାଙ୍କୁ ନେଇକି ରଖିଦେଲେ, ଗୋଟେ ଛୋଟ କୋଡ଼ିଏ ମଟର ହେଲେ ତାଙ୍କ ରଖି ତାଙ୍କର ଦରକାର। ସେତେବେଳେ ଗଲା ମଠକୁ, କହିଲେ ଆଜ୍ଞା ମୁଁ ରୋଷେଇ କାମ କରିବି, କାହିଁକି ସିଏ ରୋଷେଇ କରିବେ ମାନେ ତାଙ୍କର କେଜି ଦେଢ଼ କେଜି ଚାଉଳ ଖାଇବେ। ଆସି ତାଙ୍କ ଛୋଟ ମଠ, ସେ କହିଲେ ଅଲଗା କାମ କଲା ମାନେ ଖାଇଲା ବେଳକୁ ସବୁ ଲୋକ ଦେଖିବ ନା, ଇଏ ଏତେ କ'ଣ ଖାଉଛି? ତେଣୁ ସିଏ ତାଙ୍କର ରୋଷେଇ ଘରେ ବସିବେ, ଆଉ ସେ ମୋ ଯିଏ ଥିବେ ସେ ଆସି ମହାରାଜ, ସେ ଆମ ମହାରାଜ କହିଦେଇଛି ଆସ, ଗୋଟେ ମହାରାଜ ତାଙ୍କ ମଠରୁ ଆଜି ପାଞ୍ଚ ଜଣ ଆସିବେ, ସେ ତାର ଦଶ ଜଣଙ୍କ ରୋଷେଇ କରିଦେଇଥିବ। ସେ ଆସି ଦେଖିବ ଏତେ କ'ଣ ରୋଷେଇ, ଆଜ୍ଞା କାହିଁ ଚିନ୍ତା କରୁନି, ସରିବନି, ସବୁ ସରିଯିବ ନା କ'ଣ? ଇଏ ସରିଯିବ କ'ଣ ଜାଣିନି, ସେ ପକେଇଦେବ, କାରଣ ସେ ଅଧିକା ପକେଇଲେ ସେ ତାକୁ ଲୋକ ଦେଖାଣ କ'ଣ ବହୁତ ସେବା କରୁଛି ଆଉ, କିରେ ଏତେ ସେବା ଯୋଉ କରୁଛି, ତାର ଗୋଟେ ଭାଗ ରଖିଦେଲାଣି ଭଗବାନଙ୍କ ସାଙ୍ଗରେ, ତାର ଗୋଟେ ଭାଗ ରଖିସାରିଲାଣି। ଚାଳୁ ଭର୍ତ୍ତା ଯେମିତି ମା ମାନେ ବାଣ୍ଟନ୍ତିନି ଭାଗ, ପୁଅ ପାଇଁ ଗୋଟେ, ତା ପାଇଁ ଗୋଟେ, ବାପ ପାଇଁ ଗୋଟେ, ଚାରିଟା ଗରିବ ଲୋକ ସବୁ ଭାଗ କରିଦିଅନ୍ତି ନା ମାଡ଼ ପିଟିଲା କି ଖାଇଲା ବେଳେ। ଆଉ ସେ ଭଗବାନଙ୍କ ସେବା ଚାଲିଛି କି, ସେ ବାଣ୍ଟ ଚାଲିଛି। କେତେ ପରିବାଟା ପକେଇଲେ, ପନିରଟା ପକେଇଲେ, ମୋର ଭାଗ ରହିଲା, ପୂଜାରୀ ଭାଗ ରହିବ, ରୋଷେଇଆର ଭାଗ ରହିବ, ଆଉ କାହାକୁ ଡୋନର ଥିବ ତ କାହାକୁ ଦେବି? ତୋତେ ଭାଗ ତ ଭାଗ ବଣ୍ଟା ସରୁନି, ଏଇଟା କି ସେବାରେ ଯାଉଛି? ଇଏ ଯିଏ ସିଏ ଜାଣିନି ତାକୁ ପାଠ ପଢ଼ିବ। ଭଜନ କ'ଣ, ଏ ଆଚାର୍ଯ୍ୟଙ୍କର ଗୋଟେ ଗୋଟେ ବାଣୀ ତୁମେ ଶିଖିବ। ତୁମର ଯାହା ଏଠି କର୍ମ କରୁଛ କାହା ପାଇଁ, ହରିତୋଷଣ ପାଇଁ, ପ୍ରଭୁଙ୍କର ଏଇଟା ଜାଗାଟା, ପ୍ରଭୁଙ୍କର ସେବାଟା, ଆଉ ତୋ ବୁଦ୍ଧିକା ଏଇଟା ରହିବା ଦରକାର। ଯାହା ହଉ ସେବା ହେଲା, ଲାଟିନ୍ ମରା ହଉ, ଝାଡ଼ୁ ମରା ହଉ, ଏଇଟା ତୁମର ତେଣୁ ଗୋଟେ ଦ୍ୱିଧା ଆସୁଛି। ଘରେ ଯେମିତି ତୁମେ ହେଉଛ, ଦେଖୁନା ଭଙ୍ଗା ଇଟା ମିଟା ଯାହା ପାଇବ ଗୋଟେ। জানুদি গোটে পিন কণ্টা পাইলে তো রক্ষিব কেবে গরিব রকবা এই যে অর্ণ খাওথে অর্ণ গোটে পড়িগলে তাকে উঠে আনিয়ে লোক এত যত্ন করছে না এটা মর ঘরটা আর যজ্ঞ কর্ম নাই তোমার এই বা কাল হরিতোষণার্থে নিষ্কাম কর্মকে যজ্ঞ কুযায় হরিতোষণ হয়ে পড়ুনি সুখ ভাবে আমার নিজের কিছু গোটে রয়েছে এক আর দ্বিতীয় হল নিষ্কাম বি হয়ে পার সবুলে যা করছো তার কিছু ফল গোটা আমার দরকার মতো এটা করিনি কিন্তু কন্ডিশন আর এটা সেবা হলানি তুমি তো সেবার কটিগল আগে ভজনটা কম করি হরি তো প্রীতি হলে গোটে ভজন হব আমি ডাকুছে কাহু ভগবান রাধাকৃষ্ণ ডাকুছে কি রাধাকৃষ্ণ ডাকুছে কিন্তু তাঙ্ক প্রীতি আমার প্রীতিটা কিছু সেবা নাই কামনা সকাম ভাবনা রয়েছে হরিতোষণ চিন্তা নাই ভজনটা কোটো যজ্ঞার্থ কর্ম অন্যত্র লোক এই হরিতোষণ নিষ্কাম কর্মকে যজ্ঞ কুযায় ইয়া বিনা সে লেখে কোণ লেখিলে সেই যজ্ঞর উদ্দেশ্যে যে কর্ম করা যায় তদ ব্যতীত অন্য যেতে কর্ম সে সমুদায় হচ্ছে কর্মবন্ধন যেতে হচ্ছে সব কর্মবন্ধন কেবল হরিতোষণ আর নিষ্কাম কর্ম যেগুলো ন বুঝলে তুমি ঠকি যাব ভক্তি পা বসি হচ্ছে মতো কুজ ভক্তি করিবি কি ভক্তি করিবি তুমি কলযুগের সব কর্ম গুরুদেব কিন্তু সবুটা কর্মাধিকারী কৃষ্ণ পাই নিষ্কাম কর্ম কর হরিতোষণার্থে কর্ম কর তোমার চিত্তটা শুদ্ধি হব চিত্ত শুদ্ধি হব আর তুমি কম ভক্তি করি ভক্তি কল দেখে ভাবলে তুমি যাচ্ছ এটি এটি গলা বেলু সেটি লক্ষে টাকা সে গেট পাখে খালি নোট গুড়া গড়িথ কি পকাই দিয়েছি গেট পাখে ভালো বেলু তো মারিদেল তোমার গাড়িটা লক্ষে টাকা পড়ছে কম করি মতো কহিল দেখি মোটকু দেব মোটকু দেব পকেটরে পুরো ঘরক পড়ে তার চিন্তা করে কম করি এটা মঠ পয়সা না কম তারপরে কালি চালা কাজ করে পচারিব কম কিছু হয়েছে মঠরে মঠ কিছু ইয়ে মতো পাঠ পড়ব ই সকাম সব আটকি যাবে তুমি যেতে তেলক মানিবার এই গোটিয়ে জায়গার সব আঁঠিকি পড়ুচ্ছ সব গোটিয়ে জায়গার আঁঠিকি পড়ুচ্ছ পচাশ টাকা তুমি কি দিয়ে তুমি হয়ে দু টাকা খরচ করেদেবি এটা ভগবানঙ্কর নিষ্কাম জিনিসটা হব হব সবুলে পরসেন্ট কাম এটি পরসেন্ট কাম এটি বি অছি সে লক্ষ টাকা পাইগলে তুমি কম করছো জাণিল মঠরে চাপি যাব কহিল আস লক্ষ টাকা চালিব পুরা আর যদি কিছু কে মঠর ন পড়লা আরে মু পাইলি ঠাকুর দিয়ে দেওয়া ভগবান বুঝেলা কি কি যার হোক এটা প্রভু দিয়ে দেওয়া তাহলে সে কি জানতে নি আর এত সব জান সে গোটিয়ে পাখরে সবু খসিলে সবু সেই সেই কম কৌ ফেরু না কম কৌ মু ছুটবে সে শুনেছি কম তা মনে রয়েছে মু কেতে ইংলিশ ছুটা সে ছুটবে যা মনে রয়েছে সেটি মনে হচ্ছে ফেরু না কম কৌ সে কটিগাল সে ভারি কষ্ট যন্ত্রণা পঞ্চর ভাল ঠেলে ঠেলে নেউ সাগল তো মারি পারিব না বর্তমান সে যেতে মালা জপ সবু চালুছে যেতে সেবা হরি প্রীতিটা না কি নিষ্কাম কামনা শূন্য কে হয়ে পারে এটা ভগবান সেবা প্রভুঙ্কর সেবা কামনা গোটে কম রক্ষা মর গোটে কম গোটে পজিশন দরকার মর গোটে ডিমান্ড দরকার ফেলে গেলে তো যজ্ঞতা আর কম হব এটা তো ভক্তি তো হবনি নু কেম কর্মবন্ধন ভক্তি হবনি কর্মবন্ধন পড়ে বিষ্ণু প্রীত্যার্থ কর্ম কলানি কি নিষ্কাম হয়ে পারে তার কম হব ভক্তি তো হলানি কম হল কর্মবন্ধন অন্যত্র কর্মবন্ধন হরিতোষণ নিষ্কাম কর্ম ব্যতীত অন্যায় কর্মবন্ধন সে সমুদায় হি কর্মবন্ধন বলে জানিবে ভক্তি নেটা লিখে সমুদায় কর্মবন্ধন হরিতোষণ যেটি না নিষ্কাম ভাবে না যা কল গোটা সব কর্মবন্ধন রহিলা তুমি যজ্ঞার্থ সমুদায় কর্ম আচরণ কর কামনার উদ্দেশ্যে হরিতোষণার্থ কর্মবন্ধনর হেতু কামনা উদ্দেশ্যে হরিতোষণার্থ কর্ম মধ্য বন্ধনর হেতু সে আচার্য লিখিদেলে গোটে পয়েন্ট মারি দুইটা পয়েন্ট কম মনে রক ভারি সূক্ষ্ম কথা কর্ম যোগ ভালো বুঝে পড়ে এটা ফাউন্ডেসনটা ছটা ছটা অধ্যায় তুমি ঘুরব প্রথম কুয়া হরিতোষণ হরি প্রীত্যার্থে আর নিষ্কাম কর্ম দুইটা হলে কর্মবন্ধন হবনি আচ্ছা জনে কব হরিতোষণার্থ কর্ম কিন্তু সেটি সকাম ভাবনাটা অছি মু এটা করি ভগবান গোটে ভালো ড্রেস করেদেবি ভগবান ভারি ভালো দেখাবে কিন্তু মোর এটা মোটা লাভ মু এটা করিদেবি কিন্তু মো লাভটা মোর হব এটি সে লেখিলে বা কামনার উদ্দেশ্যে উই বেঙ্গলোর লেখা কামনার উদ্দেশ্যে হরিতোষণার্থ কর্ম ও বন্ধনর হেতু হয় কামনা উদ্দেশ্যে রাখি কি আপন করছ হরিতোষণার্থ কর্ম করছ, মানে ভগবান ভাল ফুল সজিবে এটা করি সেটা করি, এটা করেদেলে ভাল ফুল সজাই ডেকোরেশন করেদেলে লোক আসবে ডোনেশনটা অধিক মিলে আটা পয়সাটা মিলব এটা এমনি মিলব সেটি সূক্ষ্ম ভাবে তোমার কামনাটা রয়েগেল গলা অটকি গেল সি বি কর্মবন্ধন নেতু হয়ে গেল। অতএব কর্মফল আকাঙ্ক্ষা রহিত হয়ে ভগবত তুষ্টির নিমিত্ত কর্ম কর, কম করব না কর্মফল আকাঙ্ক্ষা রহিত কর্মফল আশা রাখিবি তো ভগবান করছি আমার ভক্তি হো না হো সেটা ভক্তি ঠাকুর গোটা পদে লিখিদিন ভালো মন্দ না জানি সেটা এই তাৎপর্যটা সেটি লাগবে সব ইসব কর্মযোগের জিনিসটা সেটি সব লাগবে তোমার সংসার আমি বিষয় এটা সেটি সেটি লাগবে মু ভালো মন্দ কি জানি কারণ ভাল মন্দর বিচার কলা মানে তুমি কর্মফল প্রতি আসক্তি হব যদি ন পাইল কী মু পাও ঠাকুর ডাকুছি কী পাওনি যদি পাইল আসক্তি বড় তেমন এই শ্লোকর কনক্লুজন হল এটা হরিতোষণার্থে নিষ্কাম কর্ম হচ্ছে যজ্ঞ ইয়া ব্যতীত অন্য যেকোন কর্ম হচ্ছে কর্মবন্ধন কিন্তু কামনার কামনা উদ্দেশ্যে হরিতোষণার্থ কর্ম মধ্য বন্ধনর হেতু আমার এটা হয়ে যাচ্ছে না এটা হরিতোষণ পাই এটা মঠ মন্দিরটা করা হয়েছে না এটা কোনো কোনো তুমি গোটে গোটে জীবটা খালি আসি এটি বসি খাইবি কি এটা কোনো এটা কুহ অনাথ আশ্রম না কোন মঠ মন্দির মানে কি বেকারিয়া যে সংসার কিছু না কেন সে কেবল ইস্কন লোক আসুনি বয়স হয়ে গেলে ঘরে অড়ুয়া হলে কোণ কে মঠ কু পড়া সেটি পড়া মানে মঠটি লড়বুড় মারিদি বসি খাইবা সে কোণ জানি এটা কাশ মন্দির এটা হচ্ছে হরিতোষণ কেন্দ্র না এটা সেবাযজ্ঞ গুরুদেব এটা সেবাযজ্ঞ অহর চালছি এটি কোণ হচ্ছে এটি এটা রয়ে গেল হরিতোষণার্থ সকাম কর্ম মুই কামনা কলে ভগবান খুশি হবে কিন্তু মোটর ফলটা এত মিলা দরকার সেইটা বি বন্ধনর হাতে হয়ে গেল সেটি তুমি পড়ি গেল সেটি তুমি ঘটি যাও এত সূক্ষ্ম সেটা পূর্বত লেখিলে যে কেবল শরীরক্ষা নিমিত্ত ব্যক্তি কার্য করা পড়বে তেমন বিভিন্ন বর্ণ নিমিত্ত যে কর্মগুড়ি নির্দিষ্ট করা যাই এবং তাহা এপরি ভাবে করা যাই যে তাহার উদ্দেশ্য তদ্বারা চরিতার্থ হয়ে পড়ে যে বর্ণাশ্রম সিস্টমটা সব রয়েছে এটা বড় সাইন্টিফিক জিনিস না যেমন ব্রাহ্মণ ব্রাহ্মণ কি করে সত্যগুণ রহিলা সে কি কর্ম করব ভগবান কর্ম করব তা দান কি দেব বৈশ্য দেলা আউ ক্ষেত্র দেলা শিবানী ভেটি পাইলে শূদ্র কম কলা তাঙ্কর সেবা কলা তো সে সত্যগুণ কর্ম করি ভগবান সেবা করলে ইয়ে তাঁর ফলটা পাইগলে ইয়ে নিষ্কাম হয়ে ব্রাহ্মণের সেবা করলে যদি প্রভাত আজ সে কনভারসেশন কুলে মুখ শুনে কত সুন্দর কথা সেসব না ইয়ে কলিযুগের কোণ এত সে তো ভগবান লোক না এত সূক্ষ্ম বিচার শক্তি প্রভু ভগবান প্রভুঙ্ সাথে কনেকশন ডাইরেক্ট সে যে কথা কৌন যে মার্মিক লোক বুঝিপার যে কী লোকটা যে উৎপাত হচ্ছে সব কোণ পয়সা পত্র জিনিস যে পাইকি দেখো না যে মদ ফদ খাই গাড়ি ঘোড়া কী কৌ প্রভু সেটা কৌন না শূদ্রকে তুমি বেশি পেমেন্ট দেবনি বেদিক সিভিলাইজেশন নিয়ম হলে শূদ্রকে তুমি অধিকা দেবনি পয়সা শূদ্র দিলে কোণ সে শূদ্র কোণ দান না সে কোণ করব মধুবংশ আমার হল উল্টা বর্তমান দেখ শূদ্র গুণ সম্পন্ন লোক সে যদি পয়সা পত্র ফেসিলিটি গুলা পাইলে সে কোণ করি নষ্ট এত গোটে সাইন্টিফিক জিনিসটা তো বর্ণাশ্রম সিস্টম সেমি করা হয়েছে পরস্পরকে সাহায্য করে যজ্ঞ বিষ্ণু বিদ্যার্থে যজ্ঞ কর্ম করি আগরু সব লা না এই যে কোণার্ক মন্দির হয়েছিল কোণ সে ডেই লা উপরু কি বাবুলে ধর্মপদ তুমি স্কুল কোণ খালি পড়ে আসছো তো শুণু না পদটি ধর্মপদ সে ডেইলা না চুড়ে চুড়ে চুড়ি কি মারব ভাত নিয়ে যায় না কোণ তা বাপা খাইব নিয়ে যায় নাকি তা বাপা আসি কোণ কান্দিলা হ্যাঁ হ্যাঁ বিশ্বনাথ কান্দিলা এ কারণে বারশ বোড়ে না কুহ বারশ বোড়ে মুন্ড কটিব রাজা আসছু সে রাজা কোণ কুহ কম বেঠি খটিবি কি ভাবলে বুঝছো না নাই বেঠি কোণ বেঠি মানে হাতরু খাইব তার খটিকি আসবে আগর সব রাজা মানে বেঠি খটিকি কাম করলে আর তুমি কোণ পয়সা দিয়ে করুলে ভাবুছ পয়সা দেবে সে খটে যা ଆଘରାସ ବଢ଼େଇ ତାଙ୍କର ମୁଣ୍ଡ କଟିଯିବ ଆଉ। ସେ ଆସି କହିଲା ଆଉ ବାପା କାନ୍ଦିଲା କହିଲା, କ'ଣ ନେ ପୁଅ, ମୁଁ ଆଉ ତ ମୁଁ ତ ମୁହଁ ଦେଖିପାରିବିନି, କି ଚୁଳ ଇଏ କରୁନାହାନ୍ତି, କୁହନ୍ତିନି ଯୋଉ ଆମେ ସେ ପଢ଼ାଉ ସତ ମିଛ କ'ଣ, ତା ତ ଅଛି ହିଷ୍ଟ୍ରିରେ ଲେଖା ହେଇଛି ଆଉ କ'ଣ। ସେ କାଳ ଉପରୁ ଚଢ଼େଇଲା, ତେଣୁ ମୁଁ କ'ଣ ଚୁଳ ମାରିଦେଲା, ରେଡ଼ି ହେଇଗଲା, ରାଜା ମାରିଦେବ ଜାଣିଲା ମାନେ ତ୍ୟାଗ ପାଇଁ ଗୋଟେ ଲେଖା ହେଇଛି। ଏଇ ଯୋଉ ସେ କଥାରେ ମନେ ପଡ଼ିଲା ଯେ ଏତେ ଯୋଉ ବଡ଼ ବଡ଼ ମନ୍ଦିର ସବୁ କରାହେଇଛି, ଦେଖ ଆମ ରାଜା ଆମ ଦେଶର ଗୋଟେ କୀର୍ତ୍ତି ରହିବ, ତେଣୁ ମିସ୍ତ୍ରୀମାନେ ଯାଇକି ଫ୍ରିରେ କାମ କରୁଥିଲେ। ସଂସାର ଯେତେ ବଡ଼ ବଡ଼ କାମ ହେଇଛି ସେଠି ନିଷ୍କାମ ଲୋକଙ୍କର ସଂଖ୍ୟା ଅଧିକା, ବଡ଼ ବଡ଼ କାମରେ ସକାମ ଲୋକଙ୍କ ଦ୍ୱାରା କିଛି ହେଇପାରିବନି, ସକାମ ଲୋକ ଦ୍ୱାରା ସବୁବେଳେ ଲସ୍ ହବ। ଆଉ ସେଗୁଡ଼ା ଯେତେ କମ୍ପାନୀ ହେବ ସବୁ ବନ୍ଦ ହେଇଯାଉଛି, କେଉଁଥିପାଇଁ ଅଫିସର ଫଫିସର ସବୁ ହେଲେ ସକାଳେ ହେଲେ ସେ କମ୍ପାନୀ ଚାଲିବନି, ବନ୍ଦ ହେଇଯିବ। ସବୁବେଳେ ସକାମି ମାନେ କ'ଣ, ତା ସ୍ୱାର୍ଥଟା ଆଉ ଭକ୍ତି ବି ସେଇଟା, ତୁମେ ଭଗବାନଙ୍କ କାମ ପାଇଁ କରୁଥିବ କିନ୍ତୁ ସ୍ୱାର୍ଥଟା ସବୁବେଳେ ରଖିଥିବ, ସେଇଟା ଗଲା ଆଉ କିଛି ତ ଶୁଦ୍ଧି କିଛି ହବନି। ସେ ଯେତେ ବର୍ଷ ଗଲେ କ'ଣ, ସେ ସାଇକେଲ ଚକା ଘୁରିଲା ଭଳିଆ ନା କ'ଣ, ଫେରିଗଲେ ବୁଲିଲା ଭଳିଆ ଘୁରୁଥିବ ଆଉ କ'ଣ। ସେଠି ପୂର୍ବ ସେ ଲେଖୁଛନ୍ତି, ସମସ୍ତ ଯଜ୍ଞ, ଯଜ୍ଞ ଶବ୍ଦର ଅର୍ଥ ଭଗବାନ ବିଷ୍ଣୁ କିମ୍ବା ଯଜ୍ଞ ଅନୁଷ୍ଠାନ, ସମସ୍ତ ଯଜ୍ଞ କର୍ମର ଉଦ୍ଦେଶ୍ୟ ହେଲା ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା। ଏ ଦେଖ ଟିକାକୁ ସେଇଟାକୁ ସେ କହୁଛନ୍ତି, ବୈଦିକ ମତ ହେଲା ଯଜ୍ଞ ବୈ ବିଷ୍ଣୁ। ଅନ୍ୟ କଥାରେ ଏହା ହିଁ କୁହାଯାଇପାରେ ଯେ ଯଦି ବ୍ୟକ୍ତି ତାର ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ କର୍ମ କର୍ତ୍ତବ୍ୟ କର୍ମ ବା କର୍ତ୍ତବ୍ୟ ବା ଯଜ୍ଞ କର୍ମ କରେ କିମ୍ବା ପ୍ରତ୍ୟକ୍ଷ ଭାବରେ ଭଗବାନ ବିଷ୍ଣୁଙ୍କର ସେବା କରେ, ସେହି ଏହା ଉଦ୍ଦେଶ୍ୟରେ ଏକା ଉଦ୍ଦେଶ୍ୟରେ ଚରିତାର୍ଥ ହୁଏ। ତାର ନିର୍ଦ୍ଦିଷ୍ଟ କର୍ମଟା ସେ କରୁଛି ଆଉ ବିଷ୍ଣୁଙ୍କ ପ୍ରତ୍ୟାର୍ଥ ପାଇଁ କରୁଛି, ସେଟା ଯଜ୍ଞ ହେଲା। ଆଉ ଲୋକ କ'ଣ କରୁଥିଲେ, ଡାଇରେକ୍ଟ କରୁନଥିଲେ, ଇନଡାଇରେକ୍ଟ ଯେଉଁ ଚାଷୀ କରୁଥିଲା, ଚାଷୀ କ'ଣ କରିବ, ଚାଷୀ ତା ଧାନ କଲା, ଧାନ କରି ସେ ବ୍ରାହ୍ମଣଙ୍କୁ, ଏ ଗାଁ ଗାଁ ଲୋକ ଦେଖିଲେ ବ୍ରାହ୍ମଣ ହେଲେ ଭିକ୍ଷା ଦିଅ, ସେ ଭିକାରୀ ହେଲେ ଭିକ୍ଷା ଦିଅ, ବ୍ରାହ୍ମଣ କ'ଣ କରିବ, ସେ ଧନଟା ନେଇକି ଭଗବାନଙ୍କ ସେବା ଲଗେଇଲା। ଆଉ ସେ ଯୋଉ ବାଟ ହେଲେ ତାକୁ ସବୁ କର୍ମ କର୍ମଟାକୁ ଏମିତି ତିଆରି କରାଯାଇଥିଲା ବର୍ଣ୍ଣାଶ୍ରମ ସିଷ୍ଟମଟା, ସମସ୍ତେ ବିଷ୍ଣୁଙ୍କର ପ୍ରୀତ୍ୟାର୍ଥେ କର୍ମ କରିବେ, ବିଷ୍ଣୁଙ୍କ ପ୍ରୀତ୍ୟାର୍ଥେ କର୍ମ କଲେ କ'ଣ ହବ, କର୍ମବନ୍ଧନ ହବ ନାହିଁ, କର୍ମବନ୍ଧନ କର୍ମବନ୍ଧନ ପଡ଼ିବ। ସେ ଆଗରୁ ସବୁ ତ କେତେ ଚାରା ଥିଲା, ଏବେ ତ କିଛି ନାହିଁ। ଏ ମା ମା ମାନେ ଯୋଉ ରୋଷେଇ କରନ୍ତି ସେ ହାଣ୍ଡିଶାଳ ଗୋଟେ କୁହନ୍ତିନି, ହାଣ୍ଡିଶାଳ ତ ସବୁ ପୂଜା କରାଯାଏ, ହାଣ୍ଡିଶାଳକୁ ତ ଗୋର ଲିପା ହବ, ସବୁ ପୂଜା କରାହବ, ମାଟି ହାଣ୍ଡି ସବୁ ଥିଲା, ଆଉ ମାଟି ହାଣି ମାଟି ହାଣି ମରା ହେଇଯାଏ ନା, ମାଟି ହାଣି କେହି କ'ଣ କୁହନ୍ତି ଯୋଉ ମାନେ ମଳତ୍ୟାଗ କରିକି ଝାଡ଼ା ଝପଡ଼ ଯାଇକି ସେ ମାଟି ହାଣି ଛୁଇଁବେ ଲୁଗାପାଲଟିଏ, ତାଙ୍କ ସବୁ ବିଶ୍ୱାସ କରୁଥିଲେ ନା। ଆଉ ଏହାର କିଛି ନାହିଁ, ବର୍ତ୍ତମାନ ନାସ୍ତିକ ସଭ୍ୟତା, ଆଉ ଫାଉଣ୍ଡେସନଟା ତ ପୁରା କିଛି ନାହିଁ, ଆଉ ମାନେ କ'ଣ ଭକ୍ତି ଧରିପାରିବେ, ସେ ସଂସ୍କାର ବଢ଼ିକି ଆସିଛନ୍ତି, ବହୁତ କଷ୍ଟ ହେଇଛି ନାସ୍ତିକ ସଭ୍ୟତାର ଜନ୍ମ, ପୁରା ଜଡ଼ ଭୌତିକବାଦୀ ସଭ୍ୟତା, ରୁକ୍ଷ ହୃଦୟ, ଏମାନଙ୍କ ରୁକ୍ଷ ଦୟା ନାହିଁ, ସ୍ୱାର୍ଥପର ହୃଦୟ, ସ୍ୱାର୍ଥପର ହୃଦୟରେ କେବେ ଭକ୍ତି ହବନି, ଯାହା ହୃଦୟ ସବୁବେଳେ ନିଜ ସ୍ୱାର୍ଥ ରହିଲା, ସ୍ୱାର୍ଥରଞ୍ଜିତ କୁହନ୍ତି ଆଉ, ତା ହୃଦୟରେ କେବେ ଭକ୍ତି ବି, ଯେଉଁ ଅକୃତଜ୍ଞ ଆଉ ସ୍ୱାର୍ଥପର ଏମାନଙ୍କର କେବେ ବି ଭକ୍ତି ହବନି, ଯେ ସବୁବେଳେ ନିଜ ଫାଇଦାରେ ରହୁଥିବ, ଆଉ ଅକୃତଜ୍ଞ ସବୁବେଳେ ଉପକାର ପାଇକି କେହି ହୃଦୟରେ ମାନୁନି, ଏମାନଙ୍କର କେହି ଭକ୍ତି ହବନି। ଆଉ ଏସବୁ କଳିଯୁଗ ଲକ୍ଷଣ ଗୁଡ଼ାକ, ତେଣୁ କୃଷ୍ଣ କୃଷ୍ଣ ଭାବନା ହେଲା ସେଇ ଯଜ୍ଞାନୁଷ୍ଠାନ ଯାହା ଏ ଶ୍ଳୋକରେ କୁହାଯାଇଛି, ତାହା ହିଁ କୃଷ୍ଣ ଭାବନା ଯଜ୍ଞ। ବର୍ଣ୍ଣାଶ୍ରମ ଧର୍ମର ଉଦ୍ଦେଶ୍ୟ ହେଲା ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା। ବିଷ୍ଣୁ ପୁରାଣରେ କଥିତ ଅଛି, ବର୍ଣ୍ଣାଶ୍ରମ ଚାରବତାମ ପୁରୁଷେନ ପରମାନ ବିଷ୍ଣୁ ଆରାଧ୍ୟତେ, ତେଣୁ ବ୍ୟକ୍ତିକୁ ବିଷ୍ଣୁଙ୍କର ପ୍ରତ୍ୟାର୍ଥେ କର୍ମ କରିବାକୁ ପଡ଼ିବ, ଏହା ଛଡ଼ା ଆଉ ଯାହା କିଛି ଭଲ ବା ମନ୍ଦ କାମ କର ସେସବୁ ବନ୍ଧନର କାରଣ ହବ। ପାପକର୍ମ ହଉ ବା ପୁଣ୍ୟକର୍ମ, ଯାହା କିଛି କର ପ୍ରତ୍ୟେକ କର୍ମର ପ୍ରତିକ୍ରିୟା ଅଛି, ଏବଂ ସେ ପ୍ରତିକ୍ରିୟା କର୍ତ୍ତାକୁ ହିଁ ଭୋଗ କରିବାକୁ ପଡ଼ିବ। ସବୁ ପାପ କର୍ମଫଳ ଭୋଗିବାକୁ ପଡ଼ିବ, ପୁଣ୍ୟରେ ବି କର୍ମଫଳ ଭୋଗିବାକୁ ପଡ଼ିବ, ପୁଣ୍ୟ କର୍ମଫଳ ସ୍ୱରୂପ ଉଚ୍ଚଲୋକକୁ ଯିବ, ପାପ କଲେ ନରକକୁ ଯିବ, ନିଚ ଜୀବନକୁ ଯିବ, ଏହା ହେଉଛି କର୍ମବନ୍ଧନ। ତେଣୁ ବ୍ୟକ୍ତିକୁ କୃଷ୍ଣ ଚେତନାରେ ଭଗବାନ କୃଷ୍ଣ ବା ବିଷ୍ଣୁଙ୍କ ପ୍ରତ୍ୟାର୍ଥେ କର୍ମ କରିବାକୁ ପଡ଼ିବ। ଯେତେବେଳେ ବ୍ୟକ୍ତି ଏ ପ୍ରକାର କର୍ମ କରେ ସେତେବେଳେ ସେ ମୁକ୍ତ ଅବସ୍ଥା ହୋଇଥାଏ। ଆମର ଏଗୁଡ଼ା ଏ ଯେଉଁ ସେବା ଗୁଡ଼ା ସବୁ ସେବା କୁହାଯାଏ ନା, ସେବା ଶବ୍ଦଟା କହୁଥିବା ଲାଗିବ, ଏ ଦୁଇଟା ଜିନିଷ ପାଇଁ ଲାଗିବ, ବିଷ୍ଣୁ ପ୍ରତ୍ୟାର୍ଥେ ଆଉ ନିଷ୍କାମ, ନହେଲେ ଏଇଟା ସେବା କେମିତି ହେଲା। ଯେତେବେଳେ ବ୍ୟକ୍ତି ଏ ପ୍ରକାର କର୍ମ କରେ ସେତେବେଳେ ସେ ମୁକ୍ତାବସ୍ଥାରେ ଥାଏ। ଏହା ହେଉଛି କର୍ମ କରିବାର ମହାନ କୌଶଳ ଏବଂ ଆମେମାନେ ଏଥି ନିମିତ୍ତ ଜଣେ ଉପଯୁକ୍ତ ଗୁରୁଙ୍କ ନିର୍ଦ୍ଦେଶ ଆବଶ୍ୟକ। ଖାଲି କେମିତି କରିପାରିବ, ତୁମେ କର୍ମଟା ଜାଣିପାରିବନି, ମୁଁ ତ ସେବା କରୁଛି ଆଉ ଭଜନ କରୁଛି ଆଉ, ତୁମେ ମନ ମନ ଭଜନ କରିବ, ଭଜନଟା ମନ ମନ ହବ ନା ସେବାଟା ମନ ମନ ହବ? ତୁମ ଭିତରେ କ'ଣ ଅଛି? ସକାମ ଅଛି। ତୁମେ ସେବା ନାଁରେ ସବୁବେଳେ ତୁମ ସୁଖ, ତୁମ ଚିନ୍ତା, ତୁମର ଭାବନାଟା ରହିଥିବ, ଷୋଳ ଭାବନା ରହିଥିବ। ସିଏ ମୁଁ ପଚାରେ କିରେ ଏତେ ଗୁଡ଼ା କାହିଁ ରୋଷେଇ କରୁଛ, ଯେତେବେଳେ ଆଗରୁ ଭକ୍ତ ଟିକେ ପାଇବିନି କିରେ, ଭକ୍ତ ଯଦି ପାଇବେ ଭକ୍ତ ପାଇଁ ଅଲଗା ରୋଷେଇ କର, ଭଗବାନ ସାଙ୍ଗେ ଯୋଡ଼ୁନି କାହିଁ, ତୁମର ସେ ଅଭ୍ୟାସରେ ତୁମେ କ'ଣ କରିବ? ସେ ଯେମିତି ରହିଥିଲା ନା ସରିଯିବନି ସବୁ, ସିଏ ସେଇଭଳିଆ ତୁମର ଭକ୍ତମାନେ ଟିକେ ପାଇବେନି ନା? ମୁଁ ସେ ନେଇ କରୁଛି ନା, ଭକ୍ତମାନ ନାଁରେ କ'ଣ ତାର ଆଗେ ନମ୍ବରଟା ଥିବ। ଦେଖୁଛନ୍ତି, ଯେଉଁଦିନେ ଗଣ୍ଡଗୋଳ କରିବ ପୂଜାରୀ, ଯେଉଁଦିନ ପୂଜାରୀ ପ୍ରସାଦ ପାଇଁ ଗଣ୍ଡଗୋଳ କରିବ, ମୁଁ ଖୋଲା ଲୋକ ଖୋଲି କହିଦେଉଛି, ମୋର କ'ଣ ମୁଁ କ'ଣ ଭିତରେ ରଖି ପେଟ କପଟ ବନ୍ଧା ମଦରେ ଚଳିବନି। ପୂଜାରୀ ଯେଉଁଦିନ ଗଣ୍ଡଗୋଳ କରୁଥିବ, ଯେହେତୁ ପ୍ରସାଦ ତାକୁ ମିଳିନି ବୋଲି, ସେଦିନ ଜାଣିବ ପୂଜାର ଫେଭରାଇଟ୍ ପ୍ରସାଦରେ ହେଇଛି। ମୁଁ ପୂଜାରୀ କାମ କରିଛି ଭାବିଲ, ମୋତେ ତୁମେ କେଉଁଥିରେ ପାରିବନି, ତୁମେ କେନ୍ଦ୍ରାପଡ଼ା ଲୋକ ତ, ତୁମକୁ ମୁଁ ଘୁରେଇକି ଛାଡ଼ିବିନି। ବୁଦ୍ଧିର ତୁମେ ବୁଦ୍ଧି ମୁଁ କହୁନି, ମୁଁ ଭଗବାନଙ୍କ କଥା କହୁଛି। ତୁମେ ବି ମୁଣ୍ଡ ଯେଉଁଦିନ ଗରମ, ପନିର ସବୁ ଯାଇଥିଲେ ଭାବିଲେ ଆମର ମୁଣ୍ଡ ଗରମ, କାହିଁ କମ୍ ହେଲା କାହିଁ, ମୋତେ ଅଧ ଚାମଚ ଦିଆ, ସମସ୍ତଙ୍କ ମୁଣ୍ଡ ଗରମ। ଯେଉଁଦିନ ଦେଖିବ ଗଣ୍ଡଗୋଳଟା ହେଉଛି ପ୍ରସାଦ ପାଇଁ, ପୂଜାରୀ କହୁଛି ଆଜି ପାଟି କରୁଛି ହାଲା ଗୋଲା କରୁଛି, ତାମାନେ କ'ଣ ସେଦିନ ତାର ଫେଭରାଇଟ୍? ଯଦି ହାଲୁଆ ସେଦିନ ହେଇଥିବ କି ପୁରୀ ହେଇଥିବ କି ଡାଲମା ହେଇଛି, ସେଦିନ ପାଟି ମୁଣ୍ଡ କିଛି କରିବନି, କିଏ ନେଇଯିବ, ସରିଆ ସରିଥିବ, କ'ଣ ହେଲା, ତାର ଗୋଟେ ଦରକାର ନାହିଁ ଆଉ। ତେଣୁ ସେବାରେ ସବୁବେଳେ ଏଇଥିପାଇଁ ଗୁରୁଙ୍କ ଅଧୀନରେ କାହିଁ କରିବାକୁ ପଡ଼େ? ତୁମକୁ ମୁଁ ସେବା କରୁଛି କି ତୁମ ମୁଣ୍ଡରେ ଏଟା କାହିଁ ବସିଗଲା? ତୁମେ କାହିଁ ଇଚ୍ଛା କଲେ ଯେ ତୁମର ଆଜି ସେବା, ଆଜି ତୁମ ପାଇଁ ପ୍ରସାଦ କାହିଁକି ନାହିଁ? ତୁମର ଆଗରୁ ଲାଳସଟା ରଖିଥିବ, ସେ ଭଗବାନ କଲେ ତାକୁ ଖାଇଦେଲେ, ସେ ଭୋଗ ଲଗା ତାକୁ ଟୁପେଟ ଦିଅନି, ତୁମର କାମନାଟା ରହିଛି ନା, ସେ ସବୁ ଖାଇଦେଇଛି, ତୁମ ପାଇଁ କିଛି ରଖିନଥିବେ, ତୁମେ କ'ଣ ମୁଣ୍ଡ ଗରମ ହେଇଯିବ? ଆରେ ଏପଟେ ପ୍ରସାଦ ରଖୁନି, ମୁଁ ଏମିତି କରୁଛି, ତୁମେ ସେଇଟା ତୁମର ଫେଭରାଇଟ୍ ଥିଲା, ଗରମ ହେଉଛି ନା ମୁଣ୍ଡ ଆଉ। ତେଣୁ ସବୁବେଳେ ଯେତେ ତୁମେ ସୂକ୍ଷ୍ମ ଭାବରେ ଚାଲି ଯାଅ, କୌଣସି ଜୀବ ସିଏ ଯଦି ଗୁରୁ ବୈଷ୍ଣବଙ୍କ ତ ନ ଶୁଣିବ, ତାର ସେ ସେବାର ପୂର୍ବଦାୟକ ନେଇ ଗୋଟେ କୌଶଳତା, କର୍ମ କରିବାର ଗୋଟେ କୌଶଳତା ଅଛି, ଏ ଟ୍ରିକ୍ ସେବାର ଗୋଟେ ଟ୍ରିକ୍ ଜିନିଷଟା ନା ଆଉ। ତୁମେ ଦକ୍ଷ ଭାବରେ ହେଲେ ବି ହେଇପାରିବନି, ତୁମର ଏଜି ହେଇଛି, ଫାଉଣ୍ଡେସନଟା ତୁମର ନାହିଁ ଆଉ। ତୁମେ ଭଜନଟା କ'ଣ କରିବ, ଆଣ୍ଠିଏ ପଡ଼ିବ, ଆଣ୍ଠିଏ ପଡ଼ିବ, ଏ ତୁମେ ସବୁବେଳେ ତୁମ ସ୍ୱାର୍ଥଟା ଦେଖିଥିବ, ଏଇଟା ଏମିତି ଯାହା କରୁଛ ତା ଭିତରେ ଗୋଟେ ନିଜର ଥିବ, ସବୁ ରିଜେକ୍ଟ ହେଇଗଲା, ସେବାକୁ ଗଲା, ଭଗବାନ ପାଖରେ କିଛି ପହଞ୍ଚି ପାରୁନି ଆଉ, କର୍ମବନ୍ଧନ ସବୁ ପହଞ୍ଚି ଯାଉଛି ଆଉ। ତୁମେ ଯାହା କରୁ ତାର ଉଦ୍ଦେଶ୍ୟ ଗୋଟେ କିଛି ନିଜ ସ୍ୱାର୍ଥରା ଥିବ, ତୁମେ ଆଉ ସେଠି ବୈଷ୍ଣବ ଗୁରୁ ହରି କିଛି ଭୁଲି ଯାଉଥିବ, କିନ୍ତୁ ବାହାରେ ଯିଏ ଦେଖିବେ ସେ କହୁଥିବ ଇଏ ସବୁ ଭଗବାନ ପାଇଁ କରୁଛି, ଗଲା ସେ ପୂର୍ବଦେବ କହୁଛନ୍ତି। ଏଇ କର୍ମ କରିବାର ମହାନ କୌଶଳ, ଏହା ହେଉଛି କର୍ମ କରିବାର ମହାନ କୌଶଳ, ବିଷ୍ଣୁଙ୍କ ପ୍ରତ୍ୟର୍ଥେ କର୍ମ କରିବାର ଯେଉଁ କୌଶଳଟା, ଏବଂ ଆରମ୍ଭରେ ଏଥି ନିମିତ୍ତ ଜଣେ ଉପଯୁକ୍ତ ଗୁରୁଙ୍କର ନିର୍ଦ୍ଦେଶ ଆବଶ୍ୟକ। ଗୁରୁଙ୍କ ନିର୍ଦ୍ଦେଶରେ କର୍ମ କରିବାକୁ ପଡିବ, ତୁ ସୁଖ ବାସନଟା କୋଉଠି ରହିଯିବ, ତା ଯଦି ପଶିଯିବ ଜାଣିଥିବାରେ ଡିସ୍କ୍ରିପସନ କରିବି ନାହିଁ ନା, କେଉଁଟା କାମନା ଆଉ କେଉଁଟା ମୋର ଗୋଟେ ସୂକ୍ଷ୍ମ କାମନା ରହୁଛି ଆଉ କେଉଁଟା ଭଗବାନଙ୍କ ପ୍ରୀତି ହେଉଛି, ଯାହା ଧରିହବନି। ଏତେ ଯେଉଁ ହରିକଥା ଶୁଣୁଛେ, ଏତେ ଗୋଡ଼ିଆ ଗୋଡ଼ିଆ ଲୋକମାନେ ଏତେ ତତ୍ତ୍ୱ ଆଲୋଚନା କରିବାର କାରଣ ହେଉଛି ଏହା। ଶାସ୍ତ୍ର କ'ଣ କରିବ, ଆମକୁ ସୂକ୍ଷ୍ମ ବାସନା, ଆମର ଯେଉଁ ସୂକ୍ଷ୍ମ ବାସନା ଗୁଡ଼ିକ ଅଛି, ଶୁଦ୍ଧ ହରିକଥା ଶ୍ରବଣ କଲେ ଆମେ ଜାଣିଦେବା, ଓ ମୋର ଏଇଠି ବାସନାଟା ରହୁଛି। ସେଥିପାଇଁ ଏତେ ଶୁଣିବାକୁ ପଡ଼ିବ ଜୀବନ ସାରା, ଭଗବାନ ସମ୍ବନ୍ଧ ବଢ଼ିବ, ଭଗବାନ ଲୀଳା କଥା ଶୁଣିବ, ଆଉ ଅନର୍ଥ ସୂକ୍ଷ୍ମ ଅନର୍ଥ ଯୋଉଟା ନିଜେ ସାଧକ ଧରିପାରେ ନା, କେତେଟା ଜିନିଷ ସାଧକ ନିଜେ ଧରିପାରେ ନା, ମୋର କେଉଁଠି ଭୁଲ ରହୁଛି, କିଛି ଭୁଲ, ସବୁ ସେବା କରୁଛି, ଜପ କରୁଛି, ସବୁ କରୁଛି, କେଉଁଠି ଭୁଲ ସେ ଜାଣିପାରିବେନି, ସେଥିପାଇଁ ଶାସ୍ତ୍ର କୃପା କରନ୍ତି, ସେ ଶୁଣ ଜାଣିଦେବ, ଆଚ୍ଛା ଆଚ୍ଛା ମୁଁ ଏଇଥିପାଇଁ ମୋର ଭଜନଟା ହଉନି, ମୋର ଗୋଟେ କିଛି ରହିଯାଉଛି, ମୋର କିଛି ଗୋଟେ ରହିଯାଉଛି। ତେଣୁ ବ୍ୟକ୍ତିକୁ ଭଗବାନ କୃଷ୍ଣଙ୍କର ଏକ ଶୁଦ୍ଧ ଭକ୍ତଙ୍କର ନିର୍ଦ୍ଦେଶରେ ବା ଅଧୀନରେ ନିଷ୍ଠା ସହକାରେ କର୍ମ କରିବାକୁ ହେବ, ନିଷ୍ଠା ସହକାରେ ତୁମକୁ କର୍ମ କରିବାକୁ ହେବ, କିମ୍ବା କୃଷ୍ଣଙ୍କର ପ୍ରତ୍ୟକ୍ଷ ନିର୍ଦ୍ଦେଶରେ କର୍ମ କରିବାକୁ, ଅର୍ଜୁନ ଭଗବାନ ଡାଇରେକ୍ଟ ନିର୍ଦ୍ଦେଶ ଦେଲେ ପ୍ରତ୍ୟକ୍ଷ ହୋଇଗଲା, କିମ୍ବା ଭଗବାନଙ୍କ ଜଣେ ଶୁଦ୍ଧ ଭକ୍ତ ଯାହାଙ୍କର ଜୀବନ ଲକ୍ଷ୍ୟ ହେଲା କୃଷ୍ଣଙ୍କ ସୁଖ, ତ ସିଏ ଯୋଉଟା କହିବେ ସେଥିରେ ତାଙ୍କର ନିଜର ସୁଖ କିଛି ନଥିବ। ତୁ ଜାଣିବୁ କେମିତି ସିଏ ତାଙ୍କର ଶୁଦ୍ଧତା ଅଛି ବୋଲି ତୁମେ ଜାଣିବୁ କେମିତି? ଜଣଙ୍କର ଶୁଦ୍ଧତା ଅଶୁଦ୍ଧତା ଶାସ୍ତ୍ର ତ ବହୁତ ବଡ଼ ବିଚାର, କିଏ ଶୁଦ୍ଧ ଭକ୍ତ କିଏ ଶୁଦ୍ଧ ଭକ୍ତ ନୁହେଁ ତା ତ ବିଚାର ବହୁତ ବଡ। ଏଇ ଛୋଟ ଛୋଟ ଲକ୍ଷଣ ତୁମେ ଧରିଦେବ ଯେ ଇଏ ଯୋଉ ମତେ ସେବାରେ ଲଗାଉଛନ୍ତି ବା ଇଏ ଯୋଉ ଜିନିଷଟା କରୁଛନ୍ତି ଏଥିରେ ତାଙ୍କର ସ୍ୱାର୍ଥଟା କଣ ରହିଛି କି, କିମ୍ବା ସେ ବିଷ୍ଣୁଙ୍କର ସ୍ୱାର୍ଥ ପାଇଁ କୋଉ ନିଜର ସ୍ୱାର୍ଥ ଥିଲେ ସବୁବେଳେ କମ୍ପ୍ରମାଇଜ କରିବ। ନିଜର ସ୍ୱାର୍ଥ ଥିଲେ ମୁଁ ବାବୁଲାବୁ କାମରେ ଲଗାଉଛି ବର୍ତ୍ତମାନ, ବାବୁ ଜାଗୁଛି କରୁ ମୋର ତ କାମଟା ହେଇଯାଉଛି ଆଉ ଦାଦା ଟିକେ ଟିକେ ବାବୁଲାବୁ ତୁମ ଭଳିଆ ଆଉ କେହି ଭକ୍ତ ନାହାନ୍ତି, ତୁମ ମଠଟା ଚାଲିଛି ତୁମ ପାଇଁ ଆଉ ସେ ଜପ କଣ କରୁ ମୋର କଣଟା ଅସୁବିଧା ଆଉ ବାବୁଲାବୁ ତାର କଣ ଚାଉଳ ଫଳ ମାଗା ମାଗି କାଣ ପକେଇଦେବ ମତେ ଏତେ ଗୋଟେ କୁହାହେଲାନି ଆଉ ତା କଣ କରାହଉଛି ସେ ଗୋଟେ ଜୀବଟାକୁ ଠକା ହଉଛି। ସେ ତାଙ୍କର ପ୍ରତିଷ୍ଠା ପଛରେ ଦୌଡ଼ିଲେ ତୁ ତାଙ୍କୁ ଟେକାଡ଼ି କରିଦେବ ସେ ଜାଣିପାରିବେ, ତେଣୁ ମୁଁ ଯେଉଁ ତାଙ୍କୁ ଦେଖିକି କହୁଛି ବା ମୁଁ ତାଙ୍କୁ କହିବା କିଏ ତାଙ୍କୁ କହିବ ତାହେଲେ ସେଥିରେ କ'ଣ ତାଙ୍କ ନିଜ ସ୍ୱାର୍ଥଟା ଅଛି ଏ ଲୋକଟାକୁ ତୁ କାମ ଉଠିବା। ତେଣୁ ଜଣଙ୍କର ଶୁଦ୍ଧତାଟା କେବଳ ସେତିକିବେଳେ ଜଣାପଡ଼େ। ଫିଲୋସଫି ତୁମେ ବହୁତ କହିପାର ବହୁତ କିଛି ଜାଣିପାର ସବୁ କିଛି କରିପାର, ସବୁ ଫିଲୋସଫିର ଏଣ୍ଡ ପଏଣ୍ଟ ଏଇଟା। ଯେଉଁ ବ୍ୟକ୍ତି ଭଗବାନଙ୍କ ସେବା ପାଇଁ ସବୁବେଳେ ତତ୍ପର କିନ୍ତୁ ନିଜର ସ୍ୱାର୍ଥଟା ସେ କେତେବେଳେ ଦେଖୁନାହାନ୍ତି, ନିଜ କଥାଟା କେବେ ଚିନ୍ତା କରୁନାହାନ୍ତି, ଭଗବାନ ପାଇଁ ସବୁବେଳେ ଚିନ୍ତା କରୁଛନ୍ତି, ସେଇଠି ତାର ଶୁଦ୍ଧତା ସେ ତାର ସମସ୍ତ ଗୁଣର ସେଇଟା ହଉଛି ପରିସମାପ୍ତି। ଯାହାର ନିଜ ସ୍ୱାର୍ଥଟା ଟିକେ ରହିଛି ସେଠି ଆଉ କଟିଲା ତୁମେ, ସେଠି ଶୁଦ୍ଧତାର ଅଭାବ ରହିଛି। ସେଥିପାଇଁ ସେ ପ୍ରବାସୀ କଥା କହୁଛନ୍ତି ଶୁଦ୍ଧଭକ୍ତଙ୍କ ନିର୍ଦ୍ଦେଶରେ ବା ଅଧୀନରେ ନିଷ୍ଠା ସହକାରେ କର୍ମ କରିବାକୁ ହେବ, କିମ୍ବା କୃଷ୍ଣଙ୍କର ପ୍ରତ୍ୟେକ ନିର୍ଦ୍ଦେଶରେ କର୍ମ କରିବାକୁ ହେବ ଯେପରି ଅର୍ଜୁନ କରିଥିଲେ। ଇନ୍ଦ୍ର ସୁଖ ନିମିତ୍ତ କିଛି କରିବାକୁ ପଡ଼ିବ ନାହିଁ, କିନ୍ତୁ ସବୁ କାମ କୃଷ୍ଣଙ୍କ ପ୍ରତ୍ୟାର୍ଥେ କରିବାକୁ ପଡ଼ିବ। ଏହା ଯେ କେବଳ ବ୍ୟକ୍ତିଙ୍କୁ ଏହା ଯେ କେବଳ ବ୍ୟକ୍ତିକୁ କର୍ମବନ୍ଧନ ବା ପ୍ରତିକ୍ରିୟାରେ ମୁକ୍ତ କରିବ ତାହା ନୁହେଁ, ଏହା ମଧ୍ୟ ବ୍ୟକ୍ତିକୁ କ୍ରମଶଃ ଭଗବାନଙ୍କର ଦିବ୍ୟ ସେବା ସ୍ତରକୁ ଅର୍ଥାତ୍ ଭଗବତ ସାମ୍ରାଜ୍ୟକୁ ଉନ୍ନତ କରିପାରିବ। ଦେଖ ପ୍ରଭୁଦାରେ ଗୋଟେ କନ୍କ୍ଲୁଜନ୍ ପଏଣ୍ଟ ଆମର ଦେଇଥିଲେ, କି ପଏଣ୍ଟ ଦେଇଥିଲେ ଶ୍ଳୋକ କଣ ରହିଲା, ଯଜ୍ଞାର୍ଥେ କର୍ମଣ୍ୟତ୍ର ଲୋକୟମ୍ କର୍ମବନ୍ଧନ, ଯଜ୍ଞ କର୍ମଣ କଲେ କର୍ମବନ୍ଧନ ରହିବ। ଖାଲି କଣ ଆମେ କର୍ମବନ୍ଧନରୁ ଉଦ୍ଧାର ପାଇବା ପାଇଁ ଯଜ୍ଞ କର୍ମ ବିଷ୍ଣୁଙ୍କୁ ପ୍ରତ୍ୟାର୍ଥେ କର୍ମ କରିବେ କି? ତା ଭକ୍ତି କେତେ ଭାବ ସେଥିପାଇଁ ଭାବନ୍ତି ତୁମେ ଏଇଟା ଏତେ ଖାଲି ଖଟୁଛନ୍ତି କର୍ମ କରୁଛନ୍ତି, ଏ ଜପ ଭଜନଙ୍କର କଣ ଆଉ ଅଛି, ଖାଲି ଦୁଇ ଘଣ୍ଟା ଜପ କରିଦେଉଛନ୍ତି ତାପରେ ଏତେ ଖାଲି ଖଟୁଛନ୍ତି ସବୁ, ଏଥିରେ ଭକ୍ତି କଣ? ସେ ସବୁ ଡିଷ୍ଟ୍ରୟ ପଳେଇବେ, ଏଇଟା କିଛି ହବ ନା, ମତେ ଲକ୍ଷ ଲକ୍ଷ ନାମ କରିବାକୁ ପଡ଼ିବ, ଲକ୍ଷ ଲକ୍ଷ ନାମ କରିବା ଖରାପ ଜିନିଷ ନୁହେଁ, କିନ୍ତୁ ତୁମେ କର୍ମାଧିକାରଟା ସେଟା କେତେ ଦିନ ପରେ ତାପରେ ଡିଷ୍ଟର୍ବ ହବ ଜଣେ ତାର ମୁଣ୍ଡରେ ଏଣେ ତୁମେ ଜିନିଷ ପଶିବ, ଚିତ୍ତ ଶୁଦ୍ଧି ନାହିଁ, କର୍ମର ଅଧିକାରଟା ତୁମର ଅଛି, ହୃଦୟରେ ଅଶୁଦ୍ଧତା ରହିଛି, କାମନା ବାସନା ରହିଛି, ସେଥିପାଇଁ କୁହାଗଲା ବ୍ୟକ୍ତିକୁ କେବଳ ଯେ ଯଜ୍ଞାର୍ଥ ବିଷ୍ଣୁଙ୍କ ପ୍ରତ୍ୟାର୍ଥ କର୍ମ କଲେ ପାପର ପ୍ରତିକ୍ରିୟା କର୍ମବନ୍ଧନ ହବନି ତାହା ନୁହେଁ, କ୍ରମଶଃ ଭଗବାନଙ୍କର ଦିବ୍ୟ ସ୍ତରକୁ ସେବା ସ୍ତରକୁ ଉନ୍ନୀତ ହବ। ତା ଟ୍ରିକ୍ଟା ଏଇଟା ଏଇଟା ପ୍ରଥମ ସୋପାନଟା, ଏଥିରେ ତ ସମସ୍ତେ ନିଷ୍କାମ କର୍ମ ଯୋଗରେ ତ ଫେଲ ହେଇଗଲା ଆଉ ତୁମେ ଆଗକୁ ଆଉ ଆମେ ଉଠିବା କ'ଣ? ସେ ଭଗବାନ ଅର୍ଜୁନଙ୍କୁ କଥା ଯଜ୍ଞାର୍ଥ କର୍ମ ନେତେ ଲୋକ ଏମ କର୍ମ ତଦାର୍ଥ କର୍ମ କୁହନ୍ତି, ତାପରେ ପ୍ରମାଣ ଦେବେ। ଆଚ୍ଛା ମୁଁ ଏଇଟା କରିବି ଯଜ୍ଞ କର୍ମବନ୍ଧନ କର୍ମ କଲେ କର୍ମବନ୍ଧନ ହବ ନାହିଁ, ଯଜ୍ଞ କର୍ମ କଲେ ପ୍ରମାଣ ଦେବାକୁ ପଡ଼ିବ, ଏତା ପରବର୍ତ୍ତୀ ଶ୍ଳୋକ ଦେବେ। କିନ୍ତୁ ୟା ପରେ ଆହୁରି ବହୁତ ଜିନିଷ ରହିଛି, ଭଗବାନ ଏକାଦଶ ସ୍କନ୍ଧରେ କ'ଣ ଅର୍ଜୁନଙ୍କୁ କହୁଛନ୍ତି, ତୃତୀୟ ସ୍କନ୍ଧରେ କେଉଁ ସ୍କନ୍ଧରେ କ'ଣ କ'ଣ କହୁଛନ୍ତି, କର୍ମବନ୍ଧନର କାରଣ କିନ୍ତୁ ବିଷ୍ଣୁ ପ୍ରତ୍ୟାର୍ଥ କର୍ମ ମୁକ୍ତିର ହେତୁ ସେ କୋଉଠି ଭାଗବତରେ କୁହାହେଇଛି, ତାକୁ ପରେ ଆମେ ଆଲୋଚନା କରିବା। ହରେ କୃଷ୍ଣ ଜୟ ଶ୍ରୀମଦ ଭଗବତ ଗୀତା କି ଜୟ, ସେଟା ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଏ ଗୌର ପ୍ରଭାନନ୍ଦ ଗୋପାଳ।